Rama Rama Hare Hare. ଆଜି ଏଠାରେ ଉପସ୍ଥିତ ଭକ୍ତ ସଜ୍ଜନ ବୃନ୍ଦ ଏବଂ ମାତୃବୃନ୍ଦ, ଆମେ ଆଲୋଚନା କରୁଥିଲେ କିପରି ଭାବରେ ଧ୍ରୁବ ମହାରାଜଙ୍କୁ ଶ୍ରୀ ନାରଦ ମୁନି ଭଗବାନଙ୍କୁ ପ୍ରାପ୍ତ ହେବା ପାଇଁ ଉପଦେଶ ପ୍ରଦାନ କଲେ ଏବଂ ନାରଦ ମୁନିଙ୍କ ଦ୍ୱାରା ଉପଦେଶ ପ୍ରାପ୍ତ ହୋଇ ଧ୍ରୁବ ମହାରାଜ ନାରଦ ମୁନିଙ୍କୁ ପ୍ରଣାମ କଲେ ଏବଂ ତାଙ୍କର ପ୍ରଦକ୍ଷିଣା କଲେ। ନାରଦ ମୁନି ଧ୍ରୁବ ମହାରାଜଙ୍କର ଗୁରୁ ଭାବରେ ସେ ତାଙ୍କୁ କିପରି ଭାବରେ ଭଗବାନଙ୍କୁ ସନ୍ତୁଷ୍ଟ କରିବାକୁ ହେବ ସେ କଥା ଉପଦେଶ ପ୍ରଦାନ କରି କହୁଥିଲେ ଯେ ପ୍ରକୃତ ପକ୍ଷେ ଭଗବାନ ବିଷ୍ଣୁଙ୍କୁ ସନ୍ତୁଷ୍ଟ କରିବାକୁ ହେଲେ ଭକ୍ତି ଯୋଗର ଅଭ୍ୟାସ କରିବାକୁ ପଡ଼ିବ। କାରଣ ଭକ୍ତି ଯୋଗ ବିନା ଭଗବାନ ବିଷ୍ଣୁ ବା କୃଷ୍ଣଙ୍କୁ ସନ୍ତୁଷ୍ଟ କରିବା ସମ୍ଭବପର ନୁହେଁ। ସେଥିପାଇଁ ଭଗବାନ ବାରମ୍ବାର ଏକଥା କହିଛନ୍ତି ଯେ ଭକ୍ତ୍ୟା ମାଂ ଅଭିଜାନାତି, କେବଳ ଭକ୍ତିର ବିଧି ଦ୍ୱାରା ହିଁ ମୋତେ କେହି ଜାଣିପାରିବ, ଅନ୍ୟ କୌଣସି ବିଧି ଦ୍ୱାରା ଭଗବାନଙ୍କୁ ଜାଣିବା ସମ୍ଭବପର ନୁହେଁ ବା ତାଙ୍କୁ ପ୍ରସନ୍ନ କରିବା ସମ୍ଭବପର ନୁହେଁ। ତେଣୁ ନାରଦ ମୁନି ଧ୍ରୁବ ମହାରାଜଙ୍କୁ ଭକ୍ତି ଯୋଗର ଅଭ୍ୟାସ କଥା ଶିକ୍ଷା ପ୍ରଦାନ କରୁଛନ୍ତି। କାରଣ ଏହି ଭକ୍ତି ଯୋଗ ଦ୍ୱାରା ଭଗବାନ ଅତି ସହଜରେ ଏବଂ ଅତି ଶୀଘ୍ର ବଶୀଭୂତ ହୁଅନ୍ତି, ଅନ୍ୟ କୌଣସି ବିଧି ଦ୍ୱାରା ଭଗବାନଙ୍କୁ ବଶୀଭୂତ କରାଯାଇପାରେ ନା। ତେଣୁ ଧ୍ରୁବ ମହାରାଜ ଯଦିଓ 5 ବର୍ଷର ବାଳକ, କିନ୍ତୁ ଭକ୍ତି ଯୋଗ ଉପରେ ପ୍ରତ୍ୟେକ ପ୍ରକାର ବ୍ୟକ୍ତିଙ୍କର ଅଧିକାର ରହିଛି, ଅର୍ଥାତ୍ ପ୍ରତ୍ୟେକ ପ୍ରକାର ବ୍ୟକ୍ତି ଭକ୍ତି ଯୋଗର ଅଭ୍ୟାସ କରିବା ପାଇଁ ସମର୍ଥ। ସେ ବାଳକ ହୁଅନ୍ତୁ, ବୃଦ୍ଧ ହୁଅନ୍ତୁ, ପୁରୁଷ ହୁଅନ୍ତୁ, ସ୍ତ୍ରୀ ହୁଅନ୍ତୁ, ଯେକୌଣସି ଏପରିକି ମନୁଷ୍ୟତର ପ୍ରାଣୀ ମଧ୍ୟ, ପଶୁପକ୍ଷୀମାନେ ମଧ୍ୟ ଭକ୍ତି ଆଚରଣ କରିପାରନ୍ତି। ତେଣୁ ଚୈତନ୍ୟ ମହାପ୍ରଭୁଙ୍କର ଲୀଳାରେ ଦେଖାଯାଏ ଯେ କିପରି ଭାବରେ ଗୋଟିଏ କୁକୁର ଭକ୍ତମାନଙ୍କର ସଙ୍ଗ ଲାଭ କରି ଶେଷରେ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର କୃପାକୁ ପ୍ରାପ୍ତ ହୋଇଥିଲା। ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ବୃନ୍ଦାବନ ଯାତ୍ରା ସମୟରେ କିପରି ବନର ପଶୁମାନେ, ହିଂସ୍ର ପଶୁମାନେ ନିଜର ହିଂସ୍ର ସ୍ୱଭାବକୁ ତ୍ୟାଗ କରି ସେମାନେ କୃଷ୍ଣ ପ୍ରେମରେ ଉଦ୍ବୁଦ୍ଧ ହୋଇଥିଲେ। ତେଣୁ ଭକ୍ତି ସମସ୍ତଙ୍କ ପାଇଁ ଏକ ସହଜ ସୁଗମ ସାଧନ ଏବଂ ଭଗବାନଙ୍କୁ ବଶୀଭୂତ କରିବାର ପ୍ରକୃଷ୍ଟ ଉପାୟ। ତେଣୁ ନାରଦ ମୁନି ଧ୍ରୁବ ମହାରାଜଙ୍କୁ କିପରି ଭାବରେ ମଧୁବନକୁ ଯାଇ ଯମୁନାରେ ତ୍ରିକାଳ ସ୍ନାନ କରି ଅଷ୍ଟାଙ୍ଗ ଯୋଗର ଅଭ୍ୟାସ କରି କୁମ୍ଭକ, ରେଚକ, ପୂରକ ଆଦି ଆସନ ପ୍ରାଣାୟାମର ଅଭ୍ୟାସ କରି ମନକୁ ସ୍ଥିର କରି ଶେଷରେ ମନକୁ ଭଗବାନ ବିଷ୍ଣୁଙ୍କର ରୂପ ଉପରେ ଧ୍ୟାନ କରିବ। କାରଣ ଏହି ଧ୍ୟାନ କରିବା ଦ୍ୱାରା ମନ ସମ୍ପୂର୍ଣ୍ଣ ଭାବରେ ଭଗବାନଙ୍କ ପାଦ ପଦ୍ମରେ ନିବିଷ୍ଟ ହୋଇଥାଏ ଏବଂ ମନରେ କୌଣସି ପ୍ରକାର ଚାଞ୍ଚଲ୍ୟ ପରିଦୃଷ୍ଟ ହୁଏ ନାହିଁ। କାରଣ ଅନେକ ସମୟରେ ଆମେ ଦେଖୁ ଯେ ଆମେ ଜପ କରୁଥିବା ସମୟରେ ବା ପୂଜା କରୁଥିବା ସମୟରେ ବା ଧ୍ୟାନ କରୁଥିବା ସମୟରେ ଆମର ମନରେ ଚଞ୍ଚଳତା ଦେଖାଯାଇଥାଏ। ଏସବୁ କାର୍ଯ୍ୟ କରୁଥିବା ଅବସ୍ଥାରେ ମଧ୍ୟ ମନ ଅନ୍ୟ କଥା, ଭଗବାନ କଥା ଛାଡ଼ି ଅନ୍ୟ କଥା ଚିନ୍ତା କରୁଥାଏ। ତେଣୁ ମନ ଯେପର୍ଯ୍ୟନ୍ତ ସ୍ଥିର ନ ହେଇଛି ସେ ପର୍ଯ୍ୟନ୍ତ ଭଗବାନଙ୍କର ପାଦ ପଦ୍ମରେ ତାହା ନିବିଷ୍ଟ ହେବ ନାହିଁ। ତେଣୁ ଯୋଗୀମାନେ ପ୍ରଥମେ ପ୍ରାଣାୟାମ ଅଭ୍ୟାସ କରି ମନକୁ ସ୍ଥିର କରିଥାନ୍ତି ଏବଂ ଭଗବାନଙ୍କର ରୂପରେ ପାଦ ପଦ୍ମରେ ନିବଦ୍ଧ କରିଥାନ୍ତି। ତେଣୁ ନାରଦ ମୁନି ଧ୍ରୁବ ମହାରାଜଙ୍କୁ ସେ ପ୍ରାଣାୟାମ ଅଭ୍ୟାସର ଉପଦେଶ ପ୍ରଦାନ କରି ତାଙ୍କୁ କିପରି ଭାବରେ ଧ୍ୟାନ କରିବାକୁ ହେବ ଭଗବାନଙ୍କର ରୂପର ସେ କଥା ଉପଦେଶ ପ୍ରଦାନ କରୁଛନ୍ତି। ଭଗବାନ, କାରଣ ଆମେ ଗତ କିଛିଦିନ ତଳେ ଆମେ ଆଲୋଚନା କରୁଥିଲେ ଯେ କିପରି ଭାବରେ ଭଗବାନଙ୍କ ରୂପ ଉପରେ ଆମେ ଧ୍ୟାନ କରିବା ଉଚିତ। ଅଧିକାଂଶ ସମୟରେ ଲୋକମାନେ ଭଗବାନଙ୍କୁ ନିରାକାର ବୋଲି ଜ୍ଞାନ କରି ହୁଏତ କୌଣସି ବିନ୍ଦୁ ଉପରେ ଧ୍ୟାନ କରିଥାନ୍ତି ବା ଜ୍ୟୋତି ଉପରେ ଧ୍ୟାନ କରିଥାନ୍ତି ବା ଶୂନ୍ୟ ଉପରେ ଧ୍ୟାନ କରିଥାନ୍ତି, କିନ୍ତୁ ସେପରି ଧ୍ୟାନ ଫଳପ୍ରଦ ନୁହେଁ ବା ସେପରି ଧ୍ୟାନ ବୃଥା। ତେଣୁ ନାରଦ ମୁନି ସ୍ୱୟଂ ଯିଏକି ଭଗବାନଙ୍କର ଦର୍ଶନ କରିଛନ୍ତି ସେ ଧ୍ରୁବ ମହାରାଜଙ୍କୁ ଭଗବାନଙ୍କ ରୂପର ବର୍ଣ୍ଣନା କରୁଛନ୍ତି ଏବଂ ସେହି ରୂପର ଧ୍ୟାନ କରିବା ପାଇଁ ଉପଦେଶ ପ୍ରଦାନ କରୁଛନ୍ତି। ତେଣୁ ନାରଦ ମୁନି ଧ୍ରୁବ ମହାରାଜଙ୍କୁ କହୁଛନ୍ତି ଭଗବାନଙ୍କର କେଉଁ ପ୍ରକାର ରୂପର ଧ୍ୟାନ କରିବ। ତେଣୁ ସେ କହୁଛନ୍ତି ପ୍ରସାଦାଭିମୁଖଂ ସତ୍ ପ୍ରସନ୍ନ ବଦନେ କ୍ଷଣ, ଭଗବାନଙ୍କର ସେହି ସୁନ୍ଦର ମୁଖମଣ୍ଡଳର ଧ୍ୟାନ କରିବ। ପ୍ରସନ୍ନ ବଦନ, ଭଗବାନ ସବୁ ସମୟରେ ସ୍ମିତ ହାସ୍ୟ କରିଥାନ୍ତି ଏବଂ ସେହି ସ୍ମିତ ହାସ୍ୟ ପ୍ରତ୍ୟେକ ପ୍ରାଣୀଙ୍କର ମନକୁ ମୋହିତ କରିବା ପାଇଁ ସମର୍ଥ ହୋଇଥାଏ। ତେଣୁ ବ୍ୟକ୍ତି ଯେତେବେଳେ ଧ୍ୟାନ କରିବ ଭଗବାନଙ୍କ ରୂପର ସେତେବେଳେ ଭଗବାନଙ୍କର ସେହି ପ୍ରସନ୍ନ ମୁଖମଣ୍ଡଳର ଧ୍ୟାନ କରିବା ଉଚିତ। ତେବେ ଏଠାରେ ଗୋଟିଏ କଥା ମନେ ରଖିବା ଉଚିତ ଯେ ନାରଦ ମୁନି ଯେତେବେଳେ ଧ୍ରୁବ ମହାରାଜଙ୍କୁ ଏହି ଉପଦେଶ ପ୍ରଦାନ କରୁଛନ୍ତି, କିନ୍ତୁ ଏ ଉପଦେଶ କେବଳ ଧ୍ରୁବ ମହାରାଜଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ, ଆମ ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ। ଆମେ ସମସ୍ତେ ମଧ୍ୟ ଭଗବାନଙ୍କର ସେପରି ରୂପର ଧ୍ୟାନ କରିବା ଉଚିତ। ସେଥିପାଇଁ ଭଗବାନ ଶ୍ରୀକୃଷ୍ଣ ଭଗବତ ଗୀତାରେ ଉପଦେଶ ପ୍ରଦାନ କରି କହୁଛନ୍ତି ମନ୍ମନା ଭବ ମଦ ଭକ୍ତ ମଧ୍ୟାଜି ମସ୍କୁର, ତୁମର ମନକୁ ସବୁ ସମୟରେ ମୋ ନିକଟରେ ଲଗାଇଥାଏ, ଅର୍ଥାତ୍ ମୋର ଧ୍ୟାନ କର। ତେଣୁ ଭଗବାନଙ୍କ ରୂପର ଧ୍ୟାନ କରିବା ଉଚିତ ଏବଂ ସୁନ୍ଦର ସ୍ମିତ ହାସ୍ୟଯୁକ୍ତ ପ୍ରସନ୍ନ ମୁଖମଣ୍ଡଳର ଧ୍ୟାନ କରିବା ଉଚିତ। ତେଣୁ ନାରଦ ମୁନି ଧ୍ରୁବ ମହାରାଜଙ୍କୁ ଉପଦେଶ ପ୍ରଦାନ କରି କହୁଛନ୍ତି ହେ ଧ୍ରୁବ, ତୁମେ ପ୍ରସାଦାଭିମୁଖଂ ସତ୍, ଭଗବାନଙ୍କର ସେହି ପ୍ରସନ୍ନ ମୁଖମଣ୍ଡଳ ପ୍ରସନ୍ନ ବଦନେ କ୍ଷଣ, ଭଗବାନଙ୍କର ପ୍ରସନ୍ନ ବଦନ ଏବଂ ପ୍ରସନ୍ନ ଇକ୍ଷଣ ମାନେ ଦୃଷ୍ଟି। ତେଣୁ ଭଗବାନଙ୍କର ସେହି ପ୍ରସନ୍ନ ମୁଖମଣ୍ଡଳ ଏବଂ ପ୍ରସନ୍ନ ଦୃଷ୍ଟିର ଧ୍ୟାନ କରିବ, ଯେଉଁ ଦୃଷ୍ଟି ଏବଂ ମୁଖମଣ୍ଡଳ ସବୁ ସମୟରେ ଭକ୍ତଜନମାନଙ୍କୁ ପ୍ରସାଦ ଅର୍ଥାତ୍ କୃପା କରିବା ପାଇଁ ଉଦ୍ୟତ। ଅର୍ଥାତ୍ ଭଗବାନଙ୍କର ଯଦି କୃପା ଦୃଷ୍ଟି କ୍ଷଣ ମାତ୍ର କ୍ଷଣକ ପାଇଁ ମୁହୂର୍ତ୍ତକ ପାଇଁ ମଧ୍ୟ ଆମ ଉପରେ ପଡ଼ିଗଲା ସେ କୃପା ଦୃଷ୍ଟି, ତାହେଲେ ଆମର ଜୀବନ ସାର୍ଥକ ହୋଇଯିବ। ତେଣୁ ଭକ୍ତମାନେ ସବୁ ସମୟରେ ଭଗବାନଙ୍କର ସେ କୃପା ଦୃଷ୍ଟିର ପ୍ରାର୍ଥନା କରିଥାନ୍ତି, ସେ ଏହି ପ୍ରସନ୍ନ ମୁଖମଣ୍ଡଳ ଦର୍ଶନ କରିବାର ପ୍ରାର୍ଥନା କରିଥାନ୍ତି। ତେଣୁ ନାରଦ ମୁନି ମଧ୍ୟ ସେ ଉପଦେଶ ପ୍ରଦାନ କରି କହୁଛନ୍ତି ଯେ ସୁନାସଂ ସୁଭ୍ରୁବଂ ଚାରୁ କପୋଳଂ ସୁର ସୁନ୍ଦରମ, ଏବଂ ସେ ଭଗବାନ ତାଙ୍କର ନାସିକା ଅତ୍ୟନ୍ତ ସୁନ୍ଦର ନାସିକା, ଉନ୍ନତ ନାସିକା, ଯେଉଁମାନଙ୍କର ନାସିକା ଉନ୍ନତ ସେ ବହୁତ ସୁନ୍ଦର ଦେଖାଯାଏ। ତେଣୁ ଭଗବାନଙ୍କର ନାସିକା ଉନ୍ନତ ଏବଂ ସୁଭ୍ରୁବମ୍, ତାଙ୍କର ଭ୍ରୁଲତା ମଧ୍ୟ ଅତ୍ୟନ୍ତ ସୁନ୍ଦର। ତା ସହିତ ଚାରୁ କପୋଳମ୍ ଏବଂ ଅତ୍ୟନ୍ତ ସୁନ୍ଦର ଗଣ୍ଡସ୍ଥଳ କପୋଳ, ସୁର ସୁନ୍ଦର ଏବଂ ଭଗବାନ ଦେବତାମାନଙ୍କଠାରୁ ମଧ୍ୟ ଆହୁରି ସୁନ୍ଦର। ସାଧାରଣ ଭାବରେ ଯଦି କୌଣସି ବ୍ୟକ୍ତି ସୁନ୍ଦର ହୋଇଥାଏ ଆମେ ତାକୁ ଭାବୁ ଯେ ଇଏ ଦେବତା ପରି ସୁନ୍ଦର, କାରଣ ଦେବତାମାନେ ସୁନ୍ଦର ହୋଇଥାନ୍ତି, କିନ୍ତୁ ଭଗବାନ ଦେବତାମାନଙ୍କଠାରୁ ଆହୁରି ସୁନ୍ଦର, ସୁର ସୁନ୍ଦର। କେବଳ ଦେବତାମାନେ କାହିଁକି, ସଂସାର ଯେତେ ପ୍ରାଣୀ ଅଛନ୍ତି ଉନ୍ନତ ପ୍ରାଣୀ ସମସ୍ତଙ୍କ ମଧ୍ୟରେ ଭଗବାନ ସର୍ବଶ୍ରେଷ୍ଠ ସୁନ୍ଦର, ତାଙ୍କ ପରି ସୁନ୍ଦର କେହି ହୋଇପାରିବେ ନାହିଁ। ସେଥିପାଇଁ ଭଗବାନଙ୍କୁ ଅସମର୍ଦ୍ଧ ବୋଲି କୁହାଯାଇଛି, ଅସମ ଉର୍ଦ୍ଧ ଅସମର୍ଦ୍ଧ, ଅର୍ଥାତ୍ ଭଗବାନଙ୍କର ସୌନ୍ଦର୍ଯ୍ୟରେ କେହି ସମକକ୍ଷ ହୋଇପାରିବେ ନାହିଁ ବା ତାଙ୍କଠାରୁ ଅଧିକ ସୌନ୍ଦର୍ଯ୍ୟଶାଳୀ ହୋଇପାରିବେ ନାହିଁ। ତେଣୁ ନାରଦ ମୁନି ଭଗବାନଙ୍କର ଏହିପରି ରୂପର ଧ୍ୟାନ କରିବା ପାଇଁ ଧ୍ରୁବ ମହାରାଜଙ୍କୁ ଉପଦେଶ ପ୍ରଦାନ କରି କହୁଛନ୍ତି, ତରୁଣଂ ରମଣୀୟାଙ୍ଗ, ଏବଂ ଭଗବାନଙ୍କର ଅଙ୍ଗ ବା ଶରୀର କିପରି ଦେଖିବା ପାଇଁ ନା ତରୁଣ ନବଯୌବନଞ୍ଚ, ଭଗବାନଙ୍କର ଶରୀର ସବୁ ସମୟରେ ଯୌବନ ପ୍ରଭାବଯୁକ୍ତ, ନବଯୌବନ ସବୁ ସମୟରେ ଯୁବାବସ୍ଥାରେ ଥିବା ପରି ଦେଖାଯାଏ ଭଗବାନଙ୍କର ଶରୀର, ସେ କେବେ ବୃଦ୍ଧ ହୁଅନ୍ତି ନାହିଁ। ଭଗବାନ ଯଦିଓ 125 ବର୍ଷ ପର୍ଯ୍ୟନ୍ତ ଲୀଳାବିଳାସ କରିଥିଲେ ଦ୍ୱାପର ଯୁଗରେ ଯେତେବେଳେ ଅବତରିତ ହୋଇଥିଲେ, କିନ୍ତୁ ସବୁ ସମୟରେ 16 ବର୍ଷର ଯୁବକ ପରି ଦେଖାଯାଉଥିଲା, ତାଙ୍କର ଶରୀର ଯୁବକର ଶରୀର ଥିଲା। ତେଣୁ ତରୁଣ ରମଣୀୟ ଅଙ୍ଗ, ତେଣୁ ଭଗବାନଙ୍କର ଶରୀର ଅତ୍ୟନ୍ତ ତରୁଣ ବା ନବଯୌବନଯୁକ୍ତ ଏବଂ ରମଣୀୟ ଅଙ୍ଗ ଅତ୍ୟନ୍ତ ସୁନ୍ଦର ଅଙ୍ଗ। ନିମ୍ନଂ ଶରଣ୍ୟଂ କରୁଣାନ୍ନବମ୍, ଏବଂ ଭଗବାନ ସମସ୍ତ ଐଶ୍ୱର୍ଯ୍ୟର ଅଧିକାରୀ, ତେଣୁ ସେ ସମସ୍ତଙ୍କୁ ଆନନ୍ଦ ପ୍ରଦାନ କରିବା ପାଇଁ ସମର୍ଥ, ସେ ସମସ୍ତ ଆନନ୍ଦର ସ୍ରୋତ, ସମସ୍ତ ଐଶ୍ୱର୍ଯ୍ୟର ସ୍ରୋତ, ମୂଳ ଉତ୍ସ। ତେଣୁ ଆମେ ଭଗବାନଙ୍କର ରୂପ ଦର୍ଶନ କଲେ ଆମେ ଆନନ୍ଦକୁ ପ୍ରାପ୍ତ ହେବା, ଭଗବାନଙ୍କର ଐଶ୍ୱର୍ଯ୍ୟ ଦର୍ଶନ କଲେ ଆମେ ଆନନ୍ଦକୁ ପ୍ରାପ୍ତ ହେବା, ଏହା ସ୍ୱାଭାବିକ କଥା। ତେଣୁ ସେହି ଭଗବାନ ସେଥିପାଇଁ ଶରଣ୍ୟଂ କରୁଣାନ୍ନବମ୍, ସେ ସମସ୍ତଙ୍କର ଏକମାତ୍ର ଆଶ୍ରୟସ୍ଥଳ ବା ଶରଣ ଗ୍ରହଣ କରିବା ଯୋଗ୍ୟ। ସଂସାରରେ ଯଦି ଆମେ କାହାର ଶରଣ ଗ୍ରହଣ କରିବାକୁ ଚାହୁଁ ତାହେଲେ ଏକମାତ୍ର ଭଗବାନ କୃଷ୍ଣ ବା ବିଷ୍ଣୁଙ୍କ ଚରଣରେ ଶରଣ ଗ୍ରହଣ କରିବା ଉଚିତ, କାରଣ ସେ ହିଁ ହେଉଛନ୍ତି ଏକମାତ୍ର ଶରଣଯୋଗ୍ୟ ବ୍ୟକ୍ତି। ଏବଂ କାହିଁକି ସେ ଶରଣଯୋଗ୍ୟ ବ୍ୟକ୍ତି, ନା କରୁଣାର୍ଣ୍ଣବ, କାରଣ ସେ ହେଉଛନ୍ତି କରୁଣାର ସାଗର ଅର୍ଥାତ୍ କୃପାର ସାଗର। ତେଣୁ ଯେକୌଣସି ବ୍ୟକ୍ତି ଭଗବାନଙ୍କର ଚରଣରେ ଶରଣ ଗ୍ରହଣ କରିବ ସେ ନିଶ୍ଚିତ ଭାବରେ ଭଗବାନଙ୍କର କୃପାକୁ ପ୍ରାପ୍ତ ହେବ, କାରଣ ସେ ହେଉଛନ୍ତି କରୁଣାର ସାଗର। ତେଣୁ କରୁଣା କରିବା ପାଇଁ, କୃପା ପ୍ରଦର୍ଶନ କରିବା ପାଇଁ ଭଗବାନ ସବୁ ସମୟରେ ତତ୍ପର ହୋଇ ରହିଛନ୍ତି। ଯେତେବେଳେ ଭକ୍ତ ତାଙ୍କର ଶରଣାଗତ ହେବ ଭଗବାନ ତା ପ୍ରତି କୃପା ପ୍ରଦର୍ଶନ କରିବେ। ତେଣୁ ନାରଦ ମୁନି କହୁଛନ୍ତି, ଶିବଶାଙ୍କମ ଘନଶ୍ୟାମମ୍। ତେବେ ସାଧାରଣ ଭାବରେ ଦେଖାଯାଏ ଯେ ସଂସାରରେ ସମସ୍ତେ ଲକ୍ଷ୍ମୀ ଦେବୀଙ୍କର କୃପା ପ୍ରାପ୍ତ ହେବା ପାଇଁ ପ୍ରୟାସ ହୋଇଥାନ୍ତି, ସମସ୍ତେ ଧନ ଐଶ୍ୱର୍ଯ୍ୟ ଚାହାନ୍ତି ଜୀବନରେ, ଏବଂ ଲକ୍ଷ୍ମୀ ଦେବୀ ହେଉଛନ୍ତି ଧନର ଅଧିଷ୍ଠାତ୍ରୀ ଦେବୀ। ତେଣୁ ହୁଏତ ଜଣେ କହିବ ଯେ ଭଗବାନଙ୍କର ଶରଣ ଗଲେ ଆମେ କି ପ୍ରକାର କୃପା ଲାଭ କରିବା, ଆମେ ଲକ୍ଷ୍ମୀଦେବୀଙ୍କର ଶରଣ ଯିବା ଉଚିତ। କାରଣ ଲକ୍ଷ୍ମୀଦେବୀଙ୍କର କୃପା ହେଲେ ଆମର ଧନ ଐଶ୍ୱର୍ଯ୍ୟ ବୃଦ୍ଧି ହେବ। କିନ୍ତୁ ସେ ଲକ୍ଷ୍ମୀଦେବୀ ମଧ୍ୟ କେଉଁଠାରେ ନିବାସ କରୁଛନ୍ତି? ଭଗବାନଙ୍କର ବକ୍ଷ ଦେଶରେ। ସେଥିପାଇଁ ଭଗବାନଙ୍କର ବକ୍ଷ ଦେଶରେ ଗୋଟିଏ ସ୍ୱର୍ଣ୍ଣ ରେଖା ରହିଛି, ଯାହା ହେଉଛି ଲକ୍ଷ୍ମୀଙ୍କର ସ୍ଥାନ। ତେଣୁ ତାଙ୍କୁ ଶ୍ରୀବତ୍ସାଙ୍କ ବୋଲି କୁହାଯାଇଛି। ଶ୍ରୀ ଅର୍ଥାତ୍ ଲକ୍ଷ୍ମୀ, ବତ୍ସ ଅର୍ଥାତ୍ ପ୍ରିୟ, ଲକ୍ଷ୍ମୀଦେବୀଙ୍କର ପ୍ରିୟ ସ୍ଥାନ ଭଗବାନଙ୍କର ବକ୍ଷ ଦେଶ। ତେଣୁ ସେ ଲକ୍ଷ୍ମୀଦେବୀ ଭଗବାନଙ୍କର ଯେତେବେଳେ ବକ୍ଷ ଦେଶରେ ନିବାସ କରୁଛନ୍ତି, ଏବଂ ସେ ଭଗବାନ ହେଉଛନ୍ତି ଲକ୍ଷ୍ମୀପତି ଶ୍ରୀ ନିକେତନ, ତେଣୁ ତାଙ୍କର ଶରଣ ଗ୍ରହଣ କଲେ ଲକ୍ଷ୍ମୀଦେବୀ ଆପେ ଆପେ ସନ୍ତୁଷ୍ଟ ହେବେ। ଅଲଗା ଭାବରେ ଲକ୍ଷ୍ମୀଦେବୀଙ୍କର ପୂଜା ନ କଲେ ମଧ୍ୟ ଲକ୍ଷ୍ମୀଦେବୀ ସନ୍ତୁଷ୍ଟ ହେବେ। ଯେପରି ଆମେ ଦେଖୁ ସୁଦାମ ବ୍ରାହ୍ମଣଙ୍କର କେବଳ ଖୁଦ ଭଜା ଖାଇ ରୁକ୍ମିଣୀ ଦେବୀ ଯେ କି ସ୍ୱୟଂ ଲକ୍ଷ୍ମୀ ସେ ସନ୍ତୁଷ୍ଟ ହୋଇଗଲେ। ଭଗବାନ ଯେତେବେଳେ ଖୁଦ ଭଜା ଖାଇ ସନ୍ତୁଷ୍ଟ ହେଲେ, ରୁକ୍ମିଣୀ ମଧ୍ୟ ସନ୍ତୁଷ୍ଟ ହୋଇଗଲେ। ତେଣୁ ସୁଦାମ ଯେତେବେଳେ ଗୃହକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି, ଦେଖୁଛନ୍ତି ତାଙ୍କର କୁଟୀର ସ୍ଥାନରେ ଏକ ବିରାଟ ଐଶ୍ୱର୍ଯ୍ୟଶାଳୀ ଭବନ ସେଠାରେ ଦଣ୍ଡା ହେବ। ସେ ଏତେ ଐଶ୍ୱର୍ଯ୍ୟର ଅଧିକାରୀ ହୋଇଗଲେ ସୁଦାମ ବ୍ରାହ୍ମଣ, କେବଳ ଭଗବାନଙ୍କୁ ଗୋଟିଏ ମୁଠା ଖୁଦ ଭଜା ଦେଇ। ତେଣୁ ଭଗବାନ କରୁଣାର୍ଣ୍ଣବ, ସେ କରୁଣାର ସାଗର ଲକ୍ଷ୍ମୀପତି। ତେଣୁ ତାଙ୍କର ଯେ ଶରଣ ଗ୍ରହଣ କରିବ ତାର ସଂସାରରେ କିଛି ଅଭାବ ହେବ ନା। ଘନଶ୍ୟାମଂ ପୁରୁଷଂ ବନମାଳିନ, ଏବଂ ସେ ଭଗବାନଙ୍କର ରୂପ କିପରି ନା, ସେ ହେଉଛନ୍ତି ଘନଶ୍ୟାମ ଅର୍ଥାତ୍ ଆକାଶରେ ଯେତେବେଳେ ବାଦଲ ଦେଖାଯାଏ, କଳା ବାଦଲ ଘଟିଆ ସେ ଆକାଶରେ ଜଳପୂର୍ଣ୍ଣ ବାଦଲ ମେଘ, ତାକୁ ଆମେ ଘନଶ୍ୟାମ ବୋଲି କହୁ। ତାର ମେଘର ବର୍ଣ୍ଣ ହେଉଛି ଶ୍ୟାମ ବର୍ଣ୍ଣ। ତେଣୁ ଭଗବାନଙ୍କର ରୂପ ମଧ୍ୟ ଠିକ୍ ସେହିପରି, ପ୍ରକୃତ ପକ୍ଷେ ଭଗବାନଙ୍କ ରୂପ ସହିତ ସଂସାରର କୌଣସି ବସ୍ତୁ ତୁଳନୀୟ ନୁହେଁ। ତେବେ ଘନଶ୍ୟାମ କଥା ଯେତେବେଳେ କୁହାଯାଉଛି, ଏଇ ଘନ ବାଦଲ ବା ଯେଉଁ ଶ୍ୟାମବର୍ଣ୍ଣର ବାଦଲ ବା ମେଘ ଆକାଶରେ ଦେଖାଯାଏ, ଜଳପୂର୍ଣ୍ଣ ମେଘ, ସେହି ବର୍ଣ୍ଣର କିଛି ସାଦୃଶ୍ୟ ରହିଛି ଭଗବାନଙ୍କ ବର୍ଣ୍ଣ ସହିତ। ସେଥିପାଇଁ ଘନଶ୍ୟାମ ବା ଜଳପୂର୍ଣ୍ଣ ମେଘର ତୁଳନା କରାଯାଇଛି ଭଗବାନଙ୍କ ରୂପର। କିନ୍ତୁ ଭଗବାନଙ୍କ ରୂପ ବାଦଲ ଜଳପୂର୍ଣ୍ଣ ମେଘଠାରୁ ଆହୁରି ସୁନ୍ଦର, ଶ୍ୟାମବର୍ଣ୍ଣ ଏବଂ ତେଜଯୁକ୍ତ, ତେଜଦୀପ୍ତ। ପୁରୁଷଂ ବନମାଳିନ, ଏବଂ ଭଗବାନଙ୍କ ରୂପ କ'ଣ ନା ପୁରୁଷ ରୂପ, ଭଗବାନଙ୍କର ସ୍ତ୍ରୀ ରୂପ ମଧ୍ୟ ରହିଛି, କିନ୍ତୁ ପୁରୁଷ ରୂପ ହେଉଛି ଆଦି ପୁରୁଷ। ଭଗବାନ ହେଉଛନ୍ତି ଆଦି ପୁରୁଷ, ତାଙ୍କର ପୁରୁଷ ରୂପ ହେଉଛି ଆଦି ରୂପ। ଭଗବାନ ସ୍ତ୍ରୀ ରୂପ ଧାରଣ କରିଥିଲେ ମୋହିନୀ ମୂର୍ତ୍ତି। ଭଗବାନ ଯେତେବେଳେ ଅସୁରମାନଙ୍କୁ ବିମୋହିତ କରିବା ପାଇଁ ସମୁଦ୍ର ମନ୍ଥନ ପରେ ପରେ ଦେବତାମାନଙ୍କୁ ଅମୃତ ପ୍ରଦାନ କରିବା ପାଇଁ ସେ ଅସୁରମାନଙ୍କୁ ବିମୋହିତ କଲେ ମୋହିନୀ ମୂର୍ତ୍ତି ଧାରଣ କରି, ଏବଂ ସେ ମୋହିନୀ ମୂର୍ତ୍ତି ଏତେ ଆକର୍ଷକ ଥିଲେ, ଭଗବାନ ଏତେ ସୁନ୍ଦର ଦେଖାଯାଉଥିଲେ ସ୍ତ୍ରୀ ରୂପରେ, ଏପରିକି ପରବର୍ତ୍ତୀ ଅବସ୍ଥାରେ ସେ ଅବସ୍ଥାରେ ତ ସମସ୍ତ ଅସୁରମାନେ ମୋହିତ ହୋଇଯାଇଥିଲେ ଭଗବାନଙ୍କ ରୂପରେ। ତେଣୁ ଭଗବାନଙ୍କ ମୋହିନୀ ମୂର୍ତ୍ତିଙ୍କ ହାତରେ ସେ ଅର୍ପଣ କରିଦେଲେ ଅମୃତ କଳସ, ଯେ ତୁମେ ଯାହାକୁ ବାଣ୍ଟିବ ବାଣ୍ଟ, ଆମେ କିଛି ପ୍ରତିବାଦ କରିବୁନି। ଭଗବାନଙ୍କ ରୂପରେ ସମସ୍ତ ଅସୁରମାନେ ମୋହିତ ହୋଇଗଲେ। ତେବେ ପରବର୍ତ୍ତୀ ଅବସ୍ଥାରେ ଶିବ ମଧ୍ୟ ଭଗବାନଙ୍କର ସେ ମୋହିନୀ ମୂର୍ତ୍ତି ଦର୍ଶନ କରି ମୋହିତ ହୋଇଗଲେ। ଶିବଙ୍କୁ ସବୁଠାରୁ ବଡ଼ ଧୀର ବ୍ୟକ୍ତି ବୋଲି କୁହାଯାଏ। ଧୀର ଅର୍ଥାତ୍ ଯେ କୌଣସି ପରିସ୍ଥିତିରେ ଯେ ଉତ୍ତେଜିତ ହୁଅନ୍ତି ନାହିଁ, କୌଣସି ଇନ୍ଦ୍ରିୟ ଉତ୍ତେଜନା ଶିବଙ୍କ ନିକଟରେ ଦେଖାଯାଏନି, ସେଥିପାଇଁ ତାଙ୍କୁ ଧୀର ପୁରୁଷ ବୋଲି କୁହାଯାଏ। ତେଣୁ ସେ ଶିବ ମଧ୍ୟ ଭଗବାନଙ୍କର ସେ ମୋହିନୀ ମୂର୍ତ୍ତି ଦେଖି ସେ ବିମୋହିତ ହୋଇଗଲେ। ଭଗବାନଙ୍କର ଏତେ ସୁନ୍ଦର ରୂପ, ମୋହିନୀ ରୂପ, ତେବେ ସେ ଭଗବାନଙ୍କର ସ୍ତ୍ରୀ ରୂପ ରହିଛି, ଯେପରି ଶ୍ରୀମତୀ ରାଧାରାଣୀ, ଲକ୍ଷ୍ମୀ, ଏମାନେ ସବୁ ଭଗବାନଙ୍କର ସ୍ତ୍ରୀ ରୂପ, ଭଗବାନଙ୍କର ବିସ୍ତାର ରୂପ, ଭଗବାନ ନିଜକୁ ବିସ୍ତାର କରୁଛନ୍ତି ସ୍ତ୍ରୀ ରୂପରେ। ତେଣୁ ରାଧାରାଣୀ ଏବଂ କୃଷ୍ଣଙ୍କ ମଧ୍ୟରେ କିଛି ପାର୍ଥକ୍ୟ ନାହିଁ, ବା ଲକ୍ଷ୍ମୀ ନାରାୟଣଙ୍କ ମଧ୍ୟରେ କିଛି ପାର୍ଥକ୍ୟ ନାହିଁ, ବା ସୀତାରାମଙ୍କ ମଧ୍ୟରେ କିଛି ପାର୍ଥକ୍ୟ ନାହିଁ। ତେଣୁ ଭଗବାନଙ୍କର ମୂଳ ରୂପ କିନ୍ତୁ ହେଉଛି ପୁରୁଷ ରୂପ, ଆଦି ପୁରୁଷ। ଗୋବିନ୍ଦମ ଆଦି ପୁରୁଷମ ତମହଂ ଭଜାମି। ବନମାଳିନୀ, ଏବଂ ସବୁ ସମୟରେ ଭଗବାନ ବନ ଫୁଲ ମାଳା ଧାରଣ କରିଥାନ୍ତି, ସତେଜ ବନ ଫୁଳମାଳା, ସଦ୍ୟ ବନରୁ ସଂଗୃହୀତ ପୁଷ୍ପର ମାଳା ଧାରଣ କରିଥାନ୍ତି ଭଗବାନ। ଆଜିକାଲି ପରି ଯେପରି ଆମେ ବଜାରରୁ ମାଳା କିଣି ଆଣୁଛେ, ସେ ମାଳା ଦୁଇ ତିନି ଦିନର ଫୁଲ ଫ୍ରିଜରେ ରଖି ରଖି ସଢ଼ି ଯାଇଥିବ, ସେ ମାଳା ପିନ୍ଧିଲେ କପଡ଼ା ସବୁ ଖରାପ, ସବୁ ବସ୍ତ୍ରରେ ଦାଗ ହୋଇଯିବ। ତେଣୁ ଭଗବାନ ସବୁ ସମୟରେ ସଦ୍ୟ ପୁଷ୍ପ, ବନରୁ ସଂଗୃହୀତ ସଦ୍ୟ ପୁଷ୍ପର ମାଳା ଧାରଣ କରିଥାନ୍ତି, ସୁଗନ୍ଧିତ ସତେଜ ପୁଷ୍ପର ମାଳା। ତେଣୁ ଭଗବାନଙ୍କୁ ମଧ୍ୟ ସବୁ ସମୟରେ ଆମେ ପୂଜା କରିବା ସମୟରେ ସେପରି ସତେଜ ପୁଷ୍ପର ମାଳା ପ୍ରଦାନ କରିବା ଉଚିତ। ତେଣୁ ଭକ୍ତମାନେ ସବୁ ନିଜ ଘରେ ବା ବାଡ଼ିରେ ସବୁ ପୁଷ୍ପ ଉଦ୍ୟାନ ତିଆରି କରିବା ଆବଶ୍ୟକ, ବଜାରରୁ ନ କିଣି ସବୁ ନିଜେ ଫୁଲ ସଂଗ୍ରହ କରି ଫୁଲମାଳାରେ ଭଗବାନଙ୍କୁ ଅର୍ପଣ କରିବା ଉଚିତ, ଭଗବାନ ସେଥିରେ ବହୁତ ପ୍ରସନ୍ନ ହୁଅନ୍ତି। ଶଙ୍ଖ ଚକ୍ର ଗଦା ପଦ୍ମେ ଅଭିବ୍ୟକ୍ତ ଚତୁର୍ଭୁଜମ୍, ଏବଂ ଭଗବାନ ନିଜର ଚାରୋଟି ହସ୍ତରେ ଶଙ୍ଖ ଚକ୍ର ଗଦା ପଦ୍ମ ଧାରଣ କରିଛନ୍ତି। ଏହି ରୂପକୁ ଧ୍ୟାନ କରିବା ପାଇଁ ନାରଦମୁନି ଉପଦେଶ ପ୍ରଦାନ କରୁଛନ୍ତି ଧ୍ରୁବ ମହାରାଜଙ୍କୁ। କିରୀଟିନଂ କୁଣ୍ଡଲିନଂ କେୟୁର ବଳୟାନ୍ୱିତମ୍ କୌସ୍ତୁଭାଭରଣଂ ଗ୍ରୀବଂ ପୀତ କୌଶୟବାସସମ୍। ଏବଂ ଭଗବାନ ମସ୍ତକରେ ମୁକୁଟ ଧାରଣ କରିଛନ୍ତି, କିରୀଟ ମୁକୁଟ ଧାରଣ କରିଛନ୍ତି, ସ୍ୱର୍ଣ୍ଣର ମୁକୁଟ, ଏବଂ କର୍ଣ୍ଣଦ୍ୱୟରେ ସ୍ୱର୍ଣ୍ଣର କୁଣ୍ଡଳ ଧାରଣ କରିଛନ୍ତି, ଏବଂ ତା ସହିତ କେଉର ବଳୟାନ୍ୱିତ ନିଜର ବାହୁରେ କେଉର ଏବଂ ହସ୍ତରେ କଙ୍କଣ ଧାରଣ କରିଛନ୍ତି ସ୍ୱର୍ଣ୍ଣର। ତା ସହିତ କୌସ୍ତୁଭାବରଣମ୍, ତାଙ୍କର ଗଳା ଦେଶରେ କୌସ୍ତୁଭମଣି ଶୋଭାୟମାନ ହେଉଛି। ପୀତ କୌଶୟ ବାସସମ୍, ଏବଂ ଭଗବାନ ପୀତ ରେଶମୀ ବସ୍ତ୍ର ଧାରଣ କରିଛନ୍ତି, ସେଥିପାଇଁ ତାଙ୍କର ନାମ ହେଉଛି, ଅନ୍ୟ ନାମ ହେଉଛି ପୀତବାସ, ଯେ ପୀତବର୍ଣ୍ଣର ବସ୍ତ୍ର ଧାରଣ କରିଥାନ୍ତି। କାଞ୍ଚି କଳାପ ପର୍ଯ୍ୟସ୍ତ ଲସତ କାଞ୍ଚନ ନୂପୁରମ୍, ଏବଂ ଭଗବାନଙ୍କର କଟି ଦେଶରେ କ୍ଷୁଦ୍ର ଘଣ୍ଟିକା ଯୁକ୍ତ ମେଖଳା ଶୋଭା ପାଉଛି କଟି ଦେଶରେ, ଏବଂ ତାଙ୍କର ଚରଣରେ ସ୍ୱର୍ଣ୍ଣର ନୂପୁର ଶୋଭାୟମାନ ହେଉଛି। ତା ସହିତ ଦର୍ଶନୀୟତମ ଶାନ୍ତ ମନୋନୟନ ବର୍ଦ୍ଧନମ୍, ଏବଂ ସଂସାରରେ ଯେତେ ଦର୍ଶନୀୟ ବସ୍ତୁ ରହିଛି ସମସ୍ତ ଦର୍ଶନୀୟ ବସ୍ତୁମାନଙ୍କ ମଧ୍ୟରେ ଭଗବାନଙ୍କର ରୂପ ହିଁ ଦର୍ଶନୀୟତମ, ଅର୍ଥାତ୍ ଶ୍ରେଷ୍ଠ ଦର୍ଶନୀୟ ରୂପ। ଏପରି ସୁନ୍ଦର ରୂପ ସଂସାରରେ ଆଉ କେଉଁଠାରେ ନାହିଁ, ତେଣୁ ସେ ଭଗବାନଙ୍କର ସର୍ବଶ୍ରେଷ୍ଠ ଦର୍ଶନୀୟ ରୂପ କୁ ଧ୍ୟାନ କରିବା ଉଚିତ, ଏବଂ ଭଗବାନ ସବୁ ସମୟରେ ଶାନ୍ତ ସ୍ୱଭାବଯୁକ୍ତ, କେତେବେଳେ ହେଲେ ଭଗବାନଙ୍କର ଠାରେ କୌଣସି କ୍ରୋଧ ପରିଲକ୍ଷିତ ହୁଏନି, ସବୁ ସମୟରେ ଶାନ୍ତ ସ୍ୱଭାବ, ସ୍ମିତ ହାସ୍ୟଯୁକ୍ତ ମୁଖମଣ୍ଡଳ ଏବଂ ଶାନ୍ତ ସ୍ୱଭାବଯୁକ୍ତ ମନୋନୟନ ବର୍ଦ୍ଧନ ଏବଂ ଭଗବାନଙ୍କର ରୂପ ମନ ଏବଂ ନୟନ ନେତ୍ରର ଆନନ୍ଦକୁ ସବୁ ସମୟରେ ବୃଦ୍ଧି କରିଥାଏ। ଅର୍ଥାତ୍ ଯେତେବେଳେ ଆମେ ଭଗବାନଙ୍କର ଏହି ସୁନ୍ଦର ରୂପର ଦର୍ଶନ କରୁ ସେତେବେଳେ ମନ ଏତେ ଆନନ୍ଦିତ ହୁଏ ଯେ ଆମର ଦୃଷ୍ଟିକୁ ଭଗବାନଙ୍କ ରୂପରୁ ଫେରାଇ ଆଣିବା ପାଇଁ ଇଚ୍ଛା ହୁଏ ନାହିଁ। ଆଉ ଆମେ ଯେତେଥର ଭଗବାନଙ୍କର ସେହି ରୂପର ଦର୍ଶନ କରିଥାଉ ସେତେଥର ଆମକୁ ଯେପରି ଭଗବାନଙ୍କ ରୂପ ନୂତନ ପରିପ୍ରତୀତ ହୁଏ, ଯେପରି ଆମେ ନୂଆ କରି ଦେଖୁଛେ ଭଗବାନଙ୍କ ରୂପକୁ, ଏ ହେଉଛି ଭଗବାନଙ୍କ ରୂପର ବୈଶିଷ୍ଟ୍ୟ। ତେଣୁ ଭକ୍ତମାନେ ଭୃଙ୍ଗ ସଦୃଶ, ଯେପରି ଭୃଙ୍ଗ ବା ଭ୍ରମର ପଦ୍ମ ପୁଷ୍ପରେ ବସି ମଧୁ ସଂଗ୍ରହ କରି ନିଜକୁ ଭୁଲିଯାଏ, ଏବଂ କେତେବେଳେ ସୂର୍ଯ୍ୟ ଅସ୍ତାଚଳଗାମୀ ହୁଅନ୍ତି ଏବଂ ପଦ୍ମପତ୍ର ବନ୍ଦ ହୋଇଯାଏ, ଭ୍ରମର ପଦ୍ମପତ୍ର ମଧ୍ୟରେ ବନ୍ଦ ହୋଇ ରହିଯାଏ, ସେ ଜାଣିପାରେନି। ଠିକ୍ ସେହିପରି ଭକ୍ତମାନେ ଯେତେବେଳେ ଭଗବାନଙ୍କର ସେ ସୁନ୍ଦର ରୂପର ଦର୍ଶନ କରନ୍ତି ସେତେବେଳେ ସେମାନେ ଆତ୍ମବିସ୍ମୃତ ହୋଇଯାଆନ୍ତି, ନିଜକୁ ଭୁଲିଯାଆନ୍ତି ବା ବାହାର ଦୁନିଆକୁ ଭୁଲିଯାଆନ୍ତି, ତାଙ୍କର ଦୃଷ୍ଟି ପୂର୍ଣ୍ଣ ଭାବରେ ଭଗବାନଙ୍କର ସେ ସୁନ୍ଦର ରୂପରେ ନିବଦ୍ଧ ହୋଇ ରହିଥାଏ। କାହିଁକି ନା ତାଦ୍ୱାରା ସେମାନେ ଆନନ୍ଦକୁ ପ୍ରାପ୍ତ ହୋଇଥାନ୍ତି। ପଦ୍ଭ୍ୟାଂ ନଖମଣି ଶ୍ରେଣାଂ ବିଳସଦ୍ଭ୍ୟାଂ ସମର୍ଚ୍ଚତାମ୍, ତେଣୁ ଭଗବାନଙ୍କର ପଦର ନଖ ସେ ମଣି ସଦୃଶ, ସେଥିରୁ ଜ୍ୟୋତି ନିର୍ଗତ ହୋଇଥାଏ ପଦ ନଖରୁ। ହୃତ୍ ପଦ୍ମ କର୍ଣ୍ଣିକା ଅଧିଷ୍ଣ ଆକ୍ରମାତ୍ମନି ଅବସ୍ଥିତ, ତେଣୁ ଧ୍ରୁବ ମହାରାଜଙ୍କୁ ଉପଦେଶ ପ୍ରଦାନ କରି ନାରଦ ମୁନି କହୁଛନ୍ତି, ହେ ଧ୍ରୁବ ତୁମେ ଏହିପରି ଭଗବାନଙ୍କୁ ତୁମର ହୃଦୟ ରୂପକ ପଦ୍ମରେ କମଳରେ ଭଗବାନଙ୍କୁ ଅଧିଷ୍ଠିତ କରାଇବ, ଭଗବାନ ତୁମର ହୃଦୟ କମଳରେ ଦଣ୍ଡାୟମାନ ଅବସ୍ଥାରେ ରହିଥିବେ, ତୁମେ ଏହିପରି ଭାବରେ ତୁମ ହୃଦୟରେ ଭଗବାନଙ୍କୁ ଧ୍ୟାନ କରିବ ଏବଂ ତା ସହିତ ସ୍ମୟମାନ ଅଭିଧାୟତ ସାନୁ ରାଗାବଲୋକନ, ତ ଭଗବାନଙ୍କର ସେ ସ୍ମିତ ହାସ୍ୟଯୁକ୍ତ ଦୃଷ୍ଟିକୁ ଏବଂ ବଦନକୁ ଧ୍ୟାନ କରିବ, ନିୟତେ ନୈକ ଭୂତେନ ମନସା ବରଦର୍ଶନ, ଏହିପରି ଭାବରେ ମନରେ ଭଗବାନ ଯିଏକି ବରଦାନ କରିବା ପାଇଁ ସର୍ବଶ୍ରେଷ୍ଠ ବ୍ୟକ୍ତି, ଏପରି ଭଗବାନଙ୍କୁ ତୁମେ ମନରେ କ୍ରମାଗତ ଭାବରେ ଧ୍ୟାନ କରିବ। ଏବଂ ଭଗବତା ରୂପଂ ସୁଭଦ୍ରଂ ଧାୟତ ମନ ନିର୍ବୃତ୍ତ ପରୟାତୁର୍ଣ୍ଣଂ ସମ୍ପନ୍ନଂ ନିବର୍ତ୍ତତେ, ତେଣୁ ଏହିପରି ଭାବରେ ତୁମେ ଭଗବାନଙ୍କର ରୂପର ଧ୍ୟାନ କଲେ କ'ଣ ହେବ ନା ତୁମେ ସମ୍ପୂର୍ଣ୍ଣ ଭାବରେ ଭୌତିକ ଦୋଷରୁ ମୁକ୍ତ ହୋଇଯିବ। ଅର୍ଥାତ୍ ତୁମ ଭିତରେ ଯେତେ ଭୌତିକ କଳ୍ମସମାନ ରହିଛି ସେସବୁ ଦୂରୀଭୂତ ହୋଇଯିବ, ତୁମର ହୃଦୟ ଶୁଦ୍ଧ ହୋଇଯିବ ଏବଂ ଶୁଦ୍ଧ ହୃଦୟର କମଳରେ ତୁମେ ଭଗବାନଙ୍କୁ ଧାରଣ କରିବ ଏବଂ ଏହିପରି ଭାବରେ ତୁମେ ମନ ମଧ୍ୟରେ ଭଗବାନଙ୍କୁ ଧ୍ୟାନ କରିବ। ତାପରେ ନାରଦ ମୁନି ପୁଣି କହୁଛନ୍ତି, ଭଗବାନଙ୍କର ରୂପ ବର୍ଣ୍ଣନା କରିସାରିବା ପରେ କହୁଛନ୍ତି, ଜପଶ୍ଚ ପରମ ଗୁହ୍ୟଂ ଶ୍ରୟତାଂ ମେ ନୃପାତ୍ମଜ, ହେ ଧ୍ରୁବ ତୁମେ ବର୍ତ୍ତମାନ ଭଗବାନଙ୍କର ଏହି ସୁନ୍ଦର ରୂପର ଧ୍ୟାନ କରିବା ସହିତ ମୁଁ ତୁମକୁ ଗୋଟିଏ ମନ୍ତ୍ର ଦେବାକୁ ଯାଉଛି, ଯେଉଁ ମନ୍ତ୍ର କି ପରମ ଗୁହ୍ୟ ମନ୍ତ୍ର, ତେଣୁ ସେ ମନ୍ତ୍ରକୁ ତୁମେ ଜପ କରିବ, ଅର୍ଥାତ୍ ଜପ ସହିତ ଧ୍ୟାନ ଦୁଇଟି ଯାକ ଏକସେଥିରେ ଚାଲିବ, ଭଗବାନଙ୍କ ରୂପର ଧ୍ୟାନ କରିବ ଏବଂ ଏ ମନ୍ତ୍ରର ଜପ କରିବ। ତେଣୁ ନାରଦ ମୁନି କହୁଛନ୍ତି ଜଂ ସପ୍ତରାତ୍ର ପ୍ରପଠନ ପୁମାନ ପଶ୍ୟତି ଖେଚରାମ। ତେଣୁ ନାରଦ ମୁନି କହୁଛନ୍ତି ମୁଁ ଯେଉଁ ମନ୍ତ୍ର ବର୍ତ୍ତମାନ ତୁମକୁ ଦେବାକୁ ଯାଉଛି ସେ ମନ୍ତ୍ର ତୁମେ ଯଦି ପ୍ରକୃଷ୍ଟ ଭାବରେ ସପ୍ତ ରାତ୍ର ତୁମେ ଜପ କରିବ ତାହେଲେ ତୁମେ ଆକାଶରେ ବିଷ୍ଣୁ ପାର୍ଶ୍ୱଦମାନଙ୍କର ଦର୍ଶନ ଲାଭ କରିବାର ସୁଯୋଗକୁ ପ୍ରାପ୍ତ ହେବ। ଏ ମନ୍ତ୍ର ଏତେ ଶକ୍ତିଶାଳୀ ମନ୍ତ୍ର, ତେଣୁ ନାରଦ ମୁନି ବର୍ତ୍ତମାନ ସେ ମନ୍ତ୍ର ଉପଦେଶ ପ୍ରଦାନ କରୁଛନ୍ତି ଧ୍ରୁବ ମହାରାଜଙ୍କୁ। ତେବେ ଏଠାରେ ମନ୍ତ୍ର ଜପ ପାଇଁ ନାରଦ ମୁନି କହୁଛନ୍ତି ପ୍ରପଠନ, ତୁମେ ପଠନ ମାନେ ପାଠ କରିବ, ତା ଅର୍ଥ ଉଚ୍ଚ ସ୍ୱରରେ ପାଠ କରିବ। ତେଣୁ ମନ୍ତ୍ରକୁ ତିନି ପ୍ରକାର ଜପ କରାଯାଏ, ଗୋଟିଏ ହେଉଛି ବାଚିକ ଜପ, ଆଉ ଗୋଟିଏ ହେଉଛି ଉପାଂଶ ଜପ, ଆଉ ଗୋଟିଏ ହେଉଛି ମାନସିକ ଜପ। ତିନି ପ୍ରକାର ଜପ କରାଯାଏ, ତେଣୁ ପଠନ ଅର୍ଥାତ୍ ବାଚିକ ଜପ ଯାହାକୁ ଆମେ ଜପ କରିବା ସମୟରେ ଟିକେ ଉଚ୍ଚ ସ୍ୱରରେ ଆମେ ଜପ କରିଥାଉ, ଯାହାଦ୍ୱାରା ଆମେ ନିଜେ ଶ୍ରବଣ କରିପାରିବ ଏବଂ ଅନ୍ୟମାନେ ମଧ୍ୟ ଶ୍ରବଣ କରିପାରନ୍ତି ଆମର ଜପକୁ, ତାକୁ ବାଚିକ ଜପ କୁହାଯାଏ। ଏବଂ ଉପାଂଶ ଜପ ହେଉଛି ଯେତେବେଳେ ଆମେ ଧୀରେ ଧୀରେ ଜପ କରିବା, କେବଳ ଆମେ ନିଜେ ଶୁଣିପାରିବା, ଆମର ଅଷ୍ଟ ହଲୁଥିବ ଏବଂ ଆମେ ନିମ୍ନ ସ୍ୱରରେ ଜପ କରିବା କେବଳ ନିଜେ ଶୁଣିବା ପାଇଁ, ଅନ୍ୟ କେହି ଶୁଣିପାରିବେନି, ତାକୁ ଉପାଂଶ ଜପ ବୋଲି କୁହାଯାଏ। ଏବଂ ମାନସିକ ଜପ ହେଉଛି ଯେତେବେଳେ ଅଷ୍ଟ ହଲିବନି ବା ଜିହ୍ୱା ଚାଳନା ହେବନି, ତା ସେ ଜପ ମନରେ କେବଳ ହେବ, ତାକୁ ମାନସିକ ଜପ କହନ୍ତି। ତେଣୁ ତିନି ପ୍ରକାର ଜପ ରହିଛି। ତେଣୁ ଏଠାରେ ନାରଦ ମୁନି ଧ୍ରୁବ ମହାରାଜଙ୍କୁ କହୁଛନ୍ତି ବାଚିକ ଜପ କରିବା ପାଇଁ, ଅର୍ଥାତ୍ ଟିକେ ଉଚ୍ଚସ୍ୱରେ କରିବେ ଏବଂ ଭଗବାନଙ୍କର ଧ୍ୟାନ କରିବେ। ପ୍ରପଠନ ଶବ୍ଦ ସେଥିପାଇଁ ବ୍ୟବହାର କରାଯାଉଛି। ବର୍ତ୍ତମାନ ନାରଦ ମୁନି ମନ୍ତ୍ର ପ୍ରଦାନ କରୁଛନ୍ତି, ଯଦିଓ ଏ ମନ୍ତ୍ର ଶାସ୍ତ୍ରମାନଙ୍କରେ ରହିଛି କିନ୍ତୁ ମନ୍ତ୍ର ସେତେବେଳେ ସଫଳ ହୁଏନି ଯେପର୍ଯ୍ୟନ୍ତ ଆମେ ମନ୍ତ୍ର ଗୁରୁଙ୍କଠାରୁ ଗ୍ରହଣ କରିନଥାଉ। କେବଳ ପୁସ୍ତକରୁ ମନ୍ତ୍ର ସଂଗ୍ରହ କରି ଆମେ ଶିକ୍ଷା କଲେ ବା ଜପ କଲେ କିଛି ଲାଭ ନାହିଁ, ତାହା ଗୁରୁଙ୍କଠାରୁ ଗ୍ରହଣ କରିବା ଆବଶ୍ୟକ। ତେଣୁ ନାରଦ ମୁନି ବର୍ତ୍ତମାନ ଏ ମନ୍ତ୍ର ଧ୍ରୁବ ମହାରାଜଙ୍କର ଦକ୍ଷିଣ କର୍ଣ୍ଣରେ ପ୍ରଦାନ କରୁଛନ୍ତି, ତେଣୁ ଗୁରୁଙ୍କଠାରୁ ଦକ୍ଷିଣ କର୍ଣ୍ଣରେ ଜଣେ ମନ୍ତ୍ରକୁ ପ୍ରାପ୍ତ ହେବ। ତେଣୁ ନାରଦ ମୁନି ବର୍ତ୍ତମାନ ଦ୍ୱାଦଶ ଅକ୍ଷର ମନ୍ତ୍ର କଥା କହୁଛନ୍ତି, ଓମ୍ ନମୋ ଭଗବତେ ବାସୁଦେବାୟ। ଇଏ ହେଉଛି ଦ୍ୱାଦଶ ଅକ୍ଷର ମନ୍ତ୍ର। ତେଣୁ ଏହି ଦ୍ୱାଦଶ ଅକ୍ଷର ମନ୍ତ୍ରେଣ ଦେବସ୍ୟ କୁର୍ଯ୍ୟାତ୍ ଦ୍ରବ୍ୟମୟୀ ବୁଧା। ପୁଣି ନାରଦ ମୁନି କହୁଛନ୍ତି ଏହି ମନ୍ତ୍ର ଜପ କରିବ, ଭଗବାନଙ୍କ ରୂପର ଧ୍ୟାନ କରିବ, ତା ସହିତ ଭଗବାନଙ୍କ ମୂର୍ତ୍ତିର ପୂଜା ମଧ୍ୟ କରିବ। ତେଣୁ ଏକ ସାଥିରେ କିପରି ଆମର ସମସ୍ତ ଇନ୍ଦ୍ରିୟମାନେ ଭଗବାନଙ୍କ ସେବାରେ ନିୟୋଜିତ ହେବେ, ସେଥିପାଇଁ ନାରଦ ମୁନି ଧ୍ରୁବ ମହାରାଜଙ୍କୁ ଏହି ଉପଦେଶ ପ୍ରଦାନ କରୁଛନ୍ତି। ଯେପରି ମନ ନିୟୋଜିତ ହେବ, ବାଣୀ ନିୟୋଜିତ ହେବ, ଶରୀରର ବିଭିନ୍ନ ଅଙ୍ଗ ଇନ୍ଦ୍ରିୟମାନେ ମଧ୍ୟ ନିୟୋଜିତ ହେବେ ଭଗବାନଙ୍କର ସେବାରେ। ତେଣୁ ଜପ କରିବା ଦ୍ୱାରା ଆମର ବାଣୀ ନିୟୋଜିତ ହେଲା ଭଗବାନଙ୍କର ସେବାରେ, ଧ୍ୟାନ କରିବା ଦ୍ୱାରା ମନ ନିୟୋଜିତ ହେଲା, ଏବଂ ଭଗବାନଙ୍କ ମୂର୍ତ୍ତିର ସେବା କରିବା ଦ୍ୱାରା ଶରୀର ନିୟୋଜିତ ହେଲା, ଅନ୍ୟ ଇନ୍ଦ୍ରିୟମାନେ ନିୟୋଜିତ ହେଲା। ତେଣୁ ନାରଦ ମୁନି କହୁଛନ୍ତି ଦ୍ରବ୍ୟମୟୀ ଅର୍ଥାତ୍ ଭଗବାନଙ୍କର ମୂର୍ତ୍ତି ବିଭିନ୍ନ ପ୍ରକାର ଗଠନ କରାଯାଇପାରେ। ସପର୍ଯ୍ୟଂ ବିବିଧ ଦ୍ରବ୍ୟ ଦେଶ କାଳ ବିଭାଗବତ୍, ସ୍ଥାନ କାଳ ପାତ୍ର ଅନୁସାରେ ବ୍ୟକ୍ତି ଭଗବାନଙ୍କର ଶ୍ରୀ ବିଗ୍ରହଙ୍କର ପୂଜା କରିବ, କାରଣ ଭଗବାନ ଏବଂ ତାଙ୍କର ମୂର୍ତ୍ତି ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। ଯଦିଓ ଆମେ ଭୌତିକ ଦ୍ରବ୍ୟ ଦ୍ୱାରା ଭଗବାନଙ୍କର ମୂର୍ତ୍ତି ଗଠନ କରୁଛେ, ଯେପରି ଧାତୁରେ ବା କାଷ୍ଠରେ ଭଗବାନଙ୍କର ମୂର୍ତ୍ତି ଗଠନ କରୁଛେ, କିନ୍ତୁ ଯେତେବେଳେ ଆମେ ମନ୍ତ୍ରପାଠ କରି ଭଗବାନଙ୍କୁ ଆହ୍ୱାନ କରୁଛେ, ସେ ମୂର୍ତ୍ତି ମଧ୍ୟରେ ପ୍ରବେଶ କରିବା ପାଇଁ ଭଗବାନ ପ୍ରବେଶ କରୁଛନ୍ତି। ଭଗବାନ ପ୍ରବେଶ କଲେ ସେ ଆଉ କାଷ୍ଠ ପାଷାଣ ବା ଧାତୁ ଏଇ ରହୁନି, ସେ ସ୍ୱୟଂ ଭଗବାନ। ତେଣୁ ଭଗବାନଙ୍କର ଅର୍ଚ୍ଚା ବିଗ୍ରହ ଏବଂ ଭଗବାନଙ୍କ ଭିତରେ କୌଣସି ପାର୍ଥକ୍ୟ ନାହିଁ। ତେଣୁ ନାରଦ ମୁନି କହୁଛନ୍ତି ଯେ ତୁମେ ଭଗବାନଙ୍କର ବିଗ୍ରହର ଆରାଧନା କରିବ, ବନରେ ଯେପରି ତୁମକୁ ସମ୍ଭବ ହେବ ସେଥିପାଇଁ ସ୍ଥାନ କାଳ ପାତ୍ର କଥା କହୁଛନ୍ତି। ତେଣୁ ଭଗବାନଙ୍କର ବିଗ୍ରହ ଆଠ ପ୍ରକାର ବସ୍ତୁରେ ନିର୍ମାଣ କରାଯାଇପାରେ। କଣ କଣ ନା ଧାତୁ, ସ୍ୱର୍ଣ୍ଣ, ରୌପ୍ୟ ବା କାଂସ୍ୟ, ପିତ୍ତଳ, ବିଭିନ୍ନ ଧାତୁରେ ଭଗବାନଙ୍କର ଅଷ୍ଟଧାତୁ, ବିଭିନ୍ନ ଧାତୁରେ ଭଗବାନଙ୍କର ମୂର୍ତ୍ତି ନିର୍ମାଣ କରାଯାଇପାରେ। କାଷ୍ଠ ଯେପରି ନିମ୍ବ କାଠରେ ଭଗବାନଙ୍କର ବିଗ୍ରହ ତିଆରି ହେଉଛି, ଆମେ ନିର୍ମାଣ କରିପାରିବା କାଷ୍ଠରେ। ପାଷାଣ ପ୍ରସ୍ତର ମୂର୍ତ୍ତି, ତାହା ମାର୍ବଲ ହେଉ ବା ଯେକୌଣସି ପ୍ରସ୍ତରର ମୂର୍ତ୍ତି ହୁଅନ୍ତୁ, ତା ସହିତ ମଣିମୟ ମୂର୍ତ୍ତି, ମଣିରେ ନିର୍ମିତ ମୂର୍ତ୍ତି ମଧ୍ୟ ହୋଇପାରିବେ। ତା ସହିତ ଚିତ୍ରପଟ, ଯଦି କୌଣସି ବସ୍ତୁରେ ଆମେ ମୂର୍ତ୍ତି ନିର୍ମାଣ ନ କରିପାରିଲେ ଅତି କମ୍ରେ ଚିତ୍ର ଭଗବାନଙ୍କର ରଖିପାରିବା, ଫଟୋ ଫଟୋ ରଖି ମଧ୍ୟ ଆମେ ଭଗବାନଙ୍କର ପୂଜା କରିପାରିବା, ସେଥିରେ ଭଗବାନ ଆଉ ତାଙ୍କ ଫଟୋ ମଧ୍ୟରେ ମଧ୍ୟ କୌଣସି ପାର୍ଥକ୍ୟ ନାହିଁ। ତା ସହିତ ମନମୟ, ଯଦି ଆମେ ଏପରି ସ୍ଥାନରେ ଅଛେ ଯେଉଁଠାରେ କୌଣସି ମୂର୍ତ୍ତି ଗଠନ କରିବା ବା ମୂର୍ତ୍ତି ପ୍ରାପ୍ତ ହେବା ସମ୍ଭବ ନୁହେଁ, ତାହେଲେ ସେପରି ସ୍ଥଳେ ଆମେ ମନ ମଧ୍ୟରେ ମଧ୍ୟ ଭଗବାନଙ୍କର ମୂର୍ତ୍ତିରେ କଳ୍ପନା କରି ଆମେ ପୂଜା କରିପାରିବା। ଏବଂ ତା ସହିତ ମୃତ୍ତିକା, ମାଟିରେ ମଧ୍ୟ ମୂର୍ତ୍ତି ନିର୍ମାଣ କରିହେବ ଭଗବାନଙ୍କର। ଯଦି ମାଟିରେ ସମ୍ଭବ ନାହିଁ, ଆମେ ନଦୀରେ ସ୍ନାନ କରୁଛେ, ଜଳରେ ମଧ୍ୟ ଭଗବାନଙ୍କର ମୂର୍ତ୍ତି ଲେଖି ମୂର୍ତ୍ତି ନିର୍ମାଣ କରିହେବ। ତେଣୁ ବିଭିନ୍ନ ପ୍ରକାର ବ୍ୟବସ୍ଥା ରହିଛି, ଯେକୌଣସି ସ୍ଥିତିରେ ଥାଉ ନା କାହିଁକି ସେ ଭଗବାନଙ୍କ ବିଗ୍ରହର ପୂଜା ବିଭିନ୍ନ ଭାବରେ ସ୍ଥାନ କାଳ ପାତ୍ର ଅନୁସାରେ କରିପାରିବ। ପୁଣି ନାରଦ ମୁନି କହୁଛନ୍ତି, ସଲିଳେ ଇସୁଚିବି ମାଲେ ବନ ମୂଳେ ଫଳାଦେବି, ହେ ଧ୍ରୁବ ତୁମେ ଜଳରେ ସ୍ନାନ କରି ଭଗବାନଙ୍କୁ ପବିତ୍ର ହୋଇ ଭଗବାନଙ୍କୁ ବନ ଫୁଲର ମାଳା ଅର୍ପଣ କରିବ, ଏବଂ ବନରୁ ଯାହା ତୁମେ ଫଳମୂଳ ପ୍ରାପ୍ତ ହେବ ତାକୁ ଭଗବାନଙ୍କୁ ଭୋଗ ଲଗାଇବ। ସସ୍ତାଙ୍କୁର ସୁକେଶ ଚାର୍ଚ୍ଚେ ତୁଳସ୍ୟା ପ୍ରିୟା ପ୍ରଭୁ, ଏବଂ ଦୁର୍ବାଙ୍କର ବା ତୁଳସୀ ପତ୍ର, ତା ମଧ୍ୟ ତୁମେ ଭଗବାନଙ୍କୁ ଅର୍ପଣ କରିପାରିବ, କାରଣ ତୁଳସୀ ପତ୍ର ଭଗବାନଙ୍କର ଅତି ପ୍ରିୟ। ଲବ୍ଧା ଦ୍ରବ୍ୟମୟୀ ଅର୍ଚ୍ଚଂ କ୍ଷିତି ଅମ୍ବାରି ସୁବାର୍ଚେତ ଆବୃତାତ୍ମା ମୁନି ଶାନ୍ତ ଯତ୍ବାକାମିତ ବନ୍ୟଧୂ। ତେଣୁ ଏହିପରି ଭାବରେ ତୁମେ ଯେତେବେଳେ ତପସ୍ୟା ଆଚରଣ କରିବ, ଭଗବାନଙ୍କର ମୂର୍ତ୍ତି ଶ୍ରୀବିଗ୍ରହଙ୍କର ପୂଜା କରିବ, ମନ୍ତ୍ର ଉଚ୍ଚାରଣ କରିବ ଏବଂ ଭଗବାନଙ୍କ ରୂପର ଧ୍ୟାନ କରିବ ଏବଂ ଭଗବାନଙ୍କୁ ଭୋଗ ଅର୍ପଣ କରିବ, ତା ସହିତ ତୁମେ ନିଜେ ଶାରୀରିକ ରୂପରେ ତୁମେ ଶାନ୍ତ ସ୍ୱଭାବଯୁକ୍ତ ହେବ, ମନରେ କ୍ରୋଧଭାବ ପୋଷଣ କରିବନି ବା ପ୍ରତିଶୋଧ ପରାୟଣ ହେବନି। କାରଣ ଧ୍ରୁବ ମହାରାଜ ଆସିଛନ୍ତି, ଯେତେବେଳେ ଘରୁ ଆସିଛନ୍ତି ବୀମାତାଙ୍କ ପ୍ରତି ତାଙ୍କର, କାରଣ ବୀମାତାଙ୍କର କଟୁକ୍ତି ଦ୍ୱାରା ସେ ଆହତ ହୋଇଛନ୍ତି, ତେଣୁ ମନରେ ପ୍ରତିଶୋଧ ପରାୟଣ ଭାବ ଆସିବା ସ୍ୱାଭାବିକ। ତେଣୁ ନାରଦ ମୁନି ସତର୍କ କରିଦେଉଛନ୍ତି ଧ୍ରୁବ ମହାରାଜଙ୍କୁ, ତୁମେ ଯଦି ଭଗବାନ ବିଷ୍ଣୁଙ୍କୁ ସନ୍ତୁଷ୍ଟ କରିବାକୁ ଚାହ, ତାହେଲେ ତୁମେ ମନରୁ ଏପରି ଈର୍ଷାଭାବ ବା ପ୍ରତିଶୋଧ ପରାୟଣ ଭାବକୁ ତ୍ୟାଗ କରିବା ଉଚିତ। ଏବଂ ତା ସହିତ ଜତ ବାଂ ମିତ ବନ୍ୟ ଭୁକ୍, ତୁମେ ବାଣୀକୁ ସଂଯତ କରିବ, ଅଯଥା କଥା କହିବନି। ତେଣୁ ଯେଉଁମାନେ ସାଧକ ସେମାନେ ତାଙ୍କର ବାଣୀ ଉପରେ ସଂଯମତା ଅବଲମ୍ବନ କରିଥାନ୍ତି। ସେମାନେ ଭଗବାନ କୃଷ୍ଣଙ୍କ ବ୍ୟତୀତ ଅନ୍ୟ କୌଣସି କଥା କୁହନ୍ତି ନାହିଁ। ତେଣୁ ନାରଦ ମୁନି ସତର୍କ କରାଇ ଦେଉଛନ୍ତି ଭଗବାନଙ୍କୁ, ତୁମେ ଅନ୍ୟ କୌଣସି କଥା କହିବନି, ବାଣୀରେ ସଂଯମତା ଆଚରଣ କରିବ, କେବଳ କୃଷ୍ଣଙ୍କ କଥା କହିବ, ଆଉ କିଛି ନାହିଁ। ଏବଂ ଖାଦ୍ୟପେୟରେ ମଧ୍ୟ ସଂଯମତା ଆଚରଣ କରିବ, ମିତ ଭୁକ୍, ଅର୍ଥାତ୍ କୌଣସି ଦ୍ରବ୍ୟ ବଣରେ ପ୍ରାପ୍ତ ହେଲା ବହୁତ ଭଲ ଲାଗୁଛି ଖାଇବା ପାଇଁ, ଟିକେ ବେଶୀ କରି ଖାଇଦେବ, ତା ନୁହେଁ। ଶରୀର ଧାରଣ କରିବା ପାଇଁ ଯେତିକି ଆବଶ୍ୟକ ମାତ୍ର ସେତିକି ଗ୍ରହଣ କରିବା ଉଚିତ। ଜିହ୍ୱାର ଲାଳସା ବା ଜିହ୍ୱାର ସ୍ୱାଦ ପାଇଁ କୌଣସି ଖାଦ୍ୟଦ୍ରବ୍ୟ ଗ୍ରହଣ କରିବା ଉଚିତ ନୁହେଁ ସାଧକ ପାଇଁ, ଯେ ଭଗବାନଙ୍କୁ ସନ୍ତୁଷ୍ଟ କରିବାକୁ ଚାହୁଁଛି, ଯେ ଭକ୍ତିର ସାଧନ କରିବାକୁ ଚାହୁଁଛି, ତାକୁ ଆତ୍ମସଂଯମ, ବାଣୀ ସଂଯମ ଏବଂ ଖାଦ୍ୟରେ ସଂଯମତା ଆଚରଣ କରିବାକୁ ପଡ଼ିବ। ତାଦ୍ୱାରା ଆମେ ଆମର ସାଧନା ମାର୍ଗରେ ଅଗ୍ରଗତି ଲାଭ କରିପାରିବା ଏବଂ ଭଗବାନଙ୍କୁ ସନ୍ତୁଷ୍ଟ କରିପାରିବା। ତା ନହେଲେ ଜିହ୍ୱାର ସ୍ୱାଦ ପାଇଁ ଆମର ମନ ସଦାବେଳେ ବିଭିନ୍ନ ସ୍ୱାଦିଷ୍ଟ ବସ୍ତୁ ସେବନ କରିବା ପାଇଁ ଆଗ୍ରହୀ ହେବ, ଆମେ ସେ ସ୍ୱାଦିଷ୍ଟ ବସ୍ତୁର ଚିନ୍ତା କରିବା ମନ ମଧ୍ୟରେ। ସେଥିପାଇଁ ଯେ ସାଧକ ସେ ଏପରି ସ୍ୱାଦିଷ୍ଟ ବସ୍ତୁ ବା ଜିହ୍ୱାର ସ୍ୱାଦ ପାଇଁ ଲାଳାୟିତ ହେବା ଉଚିତ ନୁହେଁ। ସେଥିପାଇଁ କୁହାଯାଇଛି ଯେ ଜିହ୍ୱାର ଲାଳସ ଯାଇ ଇତି ଉତି ଧାଏ ସୀଷ୍ମୋଦର ପରାୟଣ କୃଷ୍ଣ ନାହିଁ ପାଏ, ଯେ ଜିହ୍ୱାର ଲାଳସରେ ଏଠିକି ସେଠିକି ଦୌଡ଼ୁଛି କୋଉଠି ଭଲ ଖାଦ୍ୟ ମିଳିବ, ଏଠି ଭଲ ଏ ଦୋକାନରେ ମିଳୁଛି ଲଡ଼ୁ, ସେ ଦୋକାନରେ ଭଲ ରସଗୋଲା ମିଳୁଛି, ତାଙ୍କ ଘରେ ଭଲ ରୋଷେଇ ହେଉଛି ଭଲ ଖାଇବା, ଯିଏ ଦୌଡ଼ିବ ଏସବୁ ଖାଦ୍ୟ ପଛରେ ସେ କେବେ କୃଷ୍ଣଙ୍କୁ ପ୍ରାପ୍ତ ହୋଇପାରିବନି। ତେଣୁ ଖାଦ୍ୟରେ ସଂଯମତା ଆଚରଣ କରିବ ସାଧକ। ନାରଦ ମୁନି ଉପଦେଶ ଦେଉଛନ୍ତି ଧ୍ରୁବ ମହାରାଜଙ୍କୁ, ପୁଣି କହୁଛନ୍ତି ତାପରେ ପୁଣି କହୁଛନ୍ତି ଧ୍ରୁବ, ତୁମେ ଏହିପରି ଭାବରେ ଭଗବାନଙ୍କର ଆରାଧନା କରିବା ସହିତ ଭଗବାନଙ୍କର ଲୀଳା ଚିନ୍ତନ କରିବ, ବିଭିନ୍ନ ଅବତାରର ଲୀଳା କଥା ଚିନ୍ତନ କରିବ, ତାଦ୍ୱାରା ତୁମର ମନ ଭଗବାନଙ୍କଠାରେ ନିବଦ୍ଧ ରହିବ ସବୁ ସମୟରେ, ମନ କେତେବେଳେ ଖାଲି ହୋଇ ରହିବନି। ତେଣୁ ବିଭିନ୍ନ ଭାବରେ ମନକୁ ନିଯୁକ୍ତ କରିବା ପାଇଁ ଭଗବାନଙ୍କର ସେବାରେ ନାରଦ ମୁନି ଉପଦେଶ ପ୍ରଦାନ କରୁଛନ୍ତି। ପୁଣି କହୁଛନ୍ତି ପରିଚର୍ଯ୍ୟା ଭାଗବତ ଯାବତ୍ୟ ପୂର୍ବ ସେବିତା, ଯେ ତୁମେ ଭଗବାନଙ୍କର ଆରାଧନା ନିଜ ଇଚ୍ଛାରେ କରିବନି, ପୂର୍ବବର୍ତ୍ତୀ ଆଚାର୍ଯ୍ୟମାନେ ପୂର୍ବବର୍ତ୍ତୀ ଭକ୍ତମାନେ ଯେପରି ଭଗବାନଙ୍କର ଆରାଧନା କରିଛନ୍ତି ବା ଆରାଧନା କରିବାର ମାର୍ଗ ପ୍ରଦର୍ଶନ କରିଛନ୍ତି, ତୁମେ ସେମାନଙ୍କର ପଦାଙ୍କ ଅନୁସରଣ କରିବ। ଏ ହେଉଛି ଭଗବାନଙ୍କୁ ସନ୍ତୁଷ୍ଟ କରିବାର ମାର୍ଗ। ମହାଜନ ଜୈନ ଗତସ୍ୟ ପନ୍ଥା, ମହାଜନମାନଙ୍କର ଯେଉଁ ମାର୍ଗ ସେହି ମାର୍ଗକୁ ଭକ୍ତ ଅନୁସରଣ କରିବା ଉଚିତ, ନିଜ ମନଗଢ଼ା ମାର୍ଗ ସେ ଉଦ୍ଭାବନ କରିବନି, ବା ମୋତେ ଏଇଟା ଭଲ ଲାଗୁଛି ମୁଁ ସେଭଳି କରିବି, ସେପରି ଭକ୍ତ ଆଚରଣ କରିବନି। ତା ମନ୍ତ୍ର ହୃଦୟ ନୈବ ପ୍ରୟୁଞ୍ଜାନ ମନ୍ତ୍ର ମୂର୍ତ୍ତ ଏବଂ କାୟେନ ମନସା ବାଚସା ତ ମନୋଗତମ ପରିଚର୍ଯ୍ୟମାଣ ଭଗବାନ ଭକ୍ତିମତ ପରିଚର୍ଯ୍ୟ। ଏହିପରି ଭାବରେ ନାରଦ ମୁନି କହୁଛନ୍ତି ଯେ ଯଦି ତୁମେ ଏହିପରି ଭାବରେ ନିଷ୍ଠାପର ଏବଂ ଗମ୍ଭୀର ଭାବଯୁକ୍ତ ହୋଇ ତୁମେ ଭଗବାନଙ୍କର ଆରାଧନା କରିବ, ତାହେଲେ ତୁମେ ତୁମର ଇପ୍ସିତ କାମନାକୁ ଚରିତାର୍ଥ କରିବ ବା ତୁମର ଇଚ୍ଛା ପୂର୍ଣ୍ଣ ହେବ। ଯେପରି ଧର୍ମ ଆଦିଶୁ, ଧର୍ମ ଅର୍ଥ କାମ, ଅର୍ଥାତ୍ ଯଦି କେହି ଭଗବାନଙ୍କ ନିକଟକୁ କୌଣସି ଭୌତିକ ଉଦ୍ଦେଶ୍ୟ ନେଇ ଆସୁଛି, ଭୌତିକ କାମନା ନେଇ ଆସୁଛି, ଏହିପରି ଭାବରେ ଭଗବାନଙ୍କର ପୂଜା କଲେ ତାର ଭୌତିକ କାମନା ମଧ୍ୟ ପୂର୍ଣ୍ଣ ହେବ। ଏବଂ ଯଦି ବ୍ୟକ୍ତିର କୌଣସି କାମନା ନାହିଁ ତଥାପି ସେ ଭଗବାନଙ୍କ ନିକଟକୁ ଆସୁଛି, ତାହେଲେ ଭଗବାନ ତା ଉପରେ କୃପା କରି ତାକୁ ପରମ ମୁକ୍ତି ପ୍ରଦାନ କରିବେ, ପରମ ପ୍ରେମ ଭକ୍ତି ପ୍ରଦାନ କରିବେ, ଯାହାଦ୍ୱାରା ବ୍ୟକ୍ତି ମୃତ୍ୟୁ ପରେ ଭଗବାନଙ୍କର ଧାମକୁ ପ୍ରାପ୍ତ ହେବ, ଆଉ ସଂସାରରେ ତାର ପୁନର୍ଜନ୍ମ ହେବନି। ଏବଂ ଜୀବିତ ଅବସ୍ଥାରେ ସେ ପ୍ରେମପୂର୍ଣ୍ଣ ଭକ୍ତି ଆଚରଣ କରିବ, ଭଗବାନଙ୍କର ସେବା କରିବ। ତେଣୁ ଏହିପରି ଭାବରେ ନାରଦ ମୁନି ପୁଣି କହୁଛନ୍ତି, ବିରକ୍ତଶ୍ଚେନ୍ଦ୍ରିୟରତ ଭକ୍ତି ଯୋଗେନ ଭୂୟସ ନ ନିରନ୍ତର ତଂ ନିରନ୍ତର ଭାବେନ ଭଜେତ ଅଦା ବିମୁକ୍ତ। ତେଣୁ ଏହିପରି ଭାବରେ ଯେତେବେଳେ ତୁମର ଯେଉଁମାନେ ବିରକ୍ତ ଇନ୍ଦ୍ରିୟ, ଯେଉଁମାନଙ୍କର ଇନ୍ଦ୍ରିୟ ଭୋଗ ପ୍ରତି ବିରକ୍ତି ଭାବ ରହିଛି, ଆର ଭକ୍ତି ଯୋଗେନ ଭୂୟସ, ଏବଂ ଯେଉଁମାନେ ଗମ୍ଭୀରତା ସହକାରେ ଭକ୍ତି ଯୋଗର ଅଭ୍ୟାସ କରୁଛନ୍ତି, ଏହିପରି ଭାବରେ ନିରନ୍ତର ଭଗବାନଙ୍କର ଭଜନ କଲେ ସେମାନେ ନିଶ୍ଚିତ ଭାବରେ ଭଗବାନଙ୍କର ପ୍ରେମକୁ ପ୍ରାପ୍ତ ହେବେ ଏବଂ ସର୍ବୋଚ୍ଚ ମୁକ୍ତି ଅର୍ଥାତ୍ ଭଗବାନଙ୍କର ସେବା, ଭଗବାନଙ୍କ ଧାମରେ ଭଗବାନଙ୍କର ସେବାକୁ ସେମାନେ ପ୍ରାପ୍ତ ହେବେ। ଏହିପରି ଭାବରେ ଯେତେବେଳେ ଦେବର୍ଷି ନାରଦ ଧ୍ରୁବ ମହାରାଜଙ୍କୁ ଉପଦେଶ ପ୍ରଦାନ କଲେ, ସେତେବେଳେ ଧ୍ରୁବ ମହାରାଜ ନାରଦ ମୁନିଙ୍କୁ ପ୍ରଣାମ କଲେ ଏବଂ ତାଙ୍କୁ ପ୍ରଦକ୍ଷିଣା କରି ସେ ମଧୁବନ ଯାତ୍ରା କଲେ। ନାରଦ ମୁନିଙ୍କର ଉପଦେଶ ଅନୁସାରେ ଧ୍ରୁବ ମହାରାଜ ମଧୁବନକୁ ଯାତ୍ରା କଲେ। ଆମେ ସେଦିନ ଆଲୋଚନା କରୁଥିଲେ ଯେ କିପରି ଭାବରେ ବ୍ରଜଭୂମିରେ ଦ୍ୱାଦଶ ବନ ରହିଛି, ତା ମଧ୍ୟରେ ମଧୁବନ ଗୋଟିଏ ବନ ଯେଉଁଠାରେ ଧ୍ରୁବ ମହାରାଜ ତପସ୍ୟା କରିଥିଲେ। ଯଜୌ ମଧୁବନଂ ପୁଣ୍ୟଂ ହରେର୍ ଚରଣ ଚର୍ଚ୍ଚିତମ୍। ତେଣୁ ଧ୍ରୁବ ମହାରାଜ ସେ ମଧୁବନକୁ ଯାତ୍ରା କଲେ, ଯେଉଁ ମଧୁବନ ହେଉଛି ପୁଣ୍ୟ ପବିତ୍ର ଏବଂ ହରେଶ ଚରଣ ଚର୍ଚ୍ଚିତମ୍, ଭଗବାନଙ୍କର ଚରଣ ଦ୍ୱାରା ଯେଉଁ ବନ ଚର୍ଚ୍ଚିତ ହୋଇଛି, ଅର୍ଥାତ୍ ଭଗବାନ ଶ୍ରୀକୃଷ୍ଣ ଯେତେବେଳେ ଦ୍ୱାପର ଯୁଗରେ ଆବିର୍ଭୂତ ହୋଇଥିଲେ ସେତେବେଳେ ସେ ବ୍ରଜଭୂମିରେ ଯେଉଁ ଗୋଚାରଣ ଲୀଳା କରୁଥିଲେ, ତେଣୁ ଭଗବାନ ଶ୍ରୀକୃଷ୍ଣ ସେତେବେଳେ କୌଣସି ପାଦୁକା ବ୍ୟବହାର କରୁନଥିଲେ, ଖାଲି ପାଦରେ ସେ ବୃନ୍ଦାବନର ବନରେ ବିଚରଣ କରୁଥିଲେ। ତେଣୁ ଯେହେତୁ ଭଗବାନ ଖାଲି ପାଦରେ ବିଚରଣ କରୁଥିଲେ, ତେଣୁ ଯତ୍ରତତ୍ର ଭଗବାନଙ୍କର ଚରଣ ଚିହ୍ନ ବୃନ୍ଦାବନ ଭୂମିରେ ଅଙ୍କିତ ହୋଇଯାଇଥିଲା। ତେଣୁ ସେଥିପାଇଁ ବୃନ୍ଦାବନ ଭୂମି ଜଗତରେ ଧନ୍ୟ ହୋଇଗଲା, ଭଗବାନଙ୍କର ଚରଣ ଚିହ୍ନକୁ ପ୍ରାପ୍ତ ହୋଇ ବୃନ୍ଦାବନ ଧନ୍ୟ ହୋଇଗଲା। ଏବେ ବି ଭଗବାନଙ୍କର ଚରଣ ଚିହ୍ନ ବୃନ୍ଦାବନ ଭୂମିରେ ଦେଖିବାକୁ ମିଳେ, ଯେଉଁମାନେ ବୃନ୍ଦାବନ ଯାତ୍ରା କରୁଛନ୍ତି ସେମାନେ ଏବେ ବି ଦେଖିପାରିବେ ଭଗବାନଙ୍କର ଚରଣ ଚିହ୍ନ ଅଙ୍କିତ ହୋଇ ରହିଛି। ତେଣୁ ମଧୁବନ ହରେଶ ଚରଣ ଚର୍ଚ୍ଚିତ, ଏବେ ବି ମଧୁବନରେ ଧ୍ରୁବ ମହାରାଜଙ୍କର ସେ ସ୍ଥାନ ରହିଛି, ଯେଉଁ ସ୍ଥାନରେ ଧ୍ରୁବ ମହାରାଜ ତପସ୍ୟା କରୁଥିଲେ, ତାକୁ ଧ୍ରୁବ ଟିଲା ବୋଲି କୁହାଯାଉଛି, ଯେଉଁଠାରେ ଧ୍ରୁବ ମହାରାଜ ତପସ୍ୟା କରି ଭଗବାନଙ୍କୁ ପ୍ରାପ୍ତ ହୋଇଥିଲେ, ସେ ସ୍ଥାନ ଏବେ ବି ଅଛି। ତେଣୁ ବର୍ତ୍ତମାନ ଧ୍ରୁବ ମହାରାଜ ସେ ସେହି ମଧୁବନକୁ ଯାତ୍ରା କଲେ, ନାରଦ ମୁନିଙ୍କଠାରୁ ଉପଦେଶ ପ୍ରାପ୍ତ ହୋଇ ଏବଂ ତାଙ୍କର ଆଶୀର୍ବାଦକୁ ପ୍ରାପ୍ତ ହୋଇ ଧ୍ରୁବ ମହାରାଜ ଯାତ୍ରା କଲେ ମଧୁବନ। ଏଣେ ନାରଦ ମୁନି ଉତ୍ତାନପାଦଙ୍କର ରାଜପ୍ରସାଦକୁ ଯାତ୍ରା କଲେ, ଧ୍ରୁବ ମହାରାଜଙ୍କୁ ମଧୁବନକୁ ପ୍ରେରଣ କରି ନାରଦ ମୁନି ଆସିଲେ ମହାରାଜ ଉତ୍ତାନପାଦଙ୍କର ରାଜପ୍ରସାଦକୁ, କାରଣ ନାରଦ ମୁନି ଜାଣିବାକୁ ଚାହୁଁଥିଲେ ଯେ ବର୍ତ୍ତମାନ ମହାରାଜ ଉତ୍ତାନପାଦ କ'ଣ କରୁଛନ୍ତି। ତାଙ୍କର ପାଞ୍ଚ ବର୍ଷର ବାଳକ ଧ୍ରୁବ ବିମାତାଙ୍କ ଦ୍ୱାରା ଅପମାନିତ ହୋଇ ବର୍ତ୍ତମାନ ଭଗବାନ ବିଷ୍ଣୁଙ୍କୁ ସନ୍ତୁଷ୍ଟ କରିବା ପାଇଁ ତପସ୍ୟାରେ ବ୍ରତୀ ହେଲେ, ତେବେ ଉତ୍ତାନପାଦଙ୍କର ବର୍ତ୍ତମାନ ମନୋଭାବ କ'ଣ? ସେ କଥା ଜାଣିବା ପାଇଁ ନାରଦ ମୁନି ମହାରାଜ ଉତ୍ତାନପାଦଙ୍କର ରାଜପ୍ରସାଦରେ ଯାଇ ଉପନୀତ ହେଲେ। ନାରଦ ମୁନିଙ୍କୁ ପ୍ରାପ୍ତ ହୋଇ ମହାରାଜ ଉତ୍ତାନପାଦ ତାଙ୍କୁ ଆଦର ଅଭ୍ୟର୍ଥନା କରି ତାଙ୍କୁ ଆସନ ପ୍ରଦାନ କଲେ, କିନ୍ତୁ ନାରଦ ମୁନି ଆସନକୁ ପ୍ରାପ୍ତ ହୋଇ ଦେଖିଲେ ଯେ ମହାରାଜ ଉତ୍ତାନପାଦଙ୍କର ଅତ୍ୟନ୍ତ ବିଷର୍ଣ୍ଣ ବଦନ, ସେ ଅତ୍ୟନ୍ତ ଦୁଃଖିତ ଅବସ୍ଥାରେ ରହିଛନ୍ତି। ତେଣୁ ନାରଦ ମୁନି ମହାରାଜ ଉତ୍ତାନପାଦଙ୍କୁ ପ୍ରଶ୍ନ କରୁଛନ୍ତି, ରାଜନ କିଂ ଧ୍ୟାୟସେ ଦୀର୍ଘଂ ମୁଖେନ ପରିଶିଷ୍ୟତା। ହେ ରାଜନ, ତୁମର ମୁଖମଣ୍ଡଳ ଶୁଷ୍କ ଦେଖାଯାଉଛି। ଏଥିରୁ ଜଣାପଡୁଛି ଯେ ତୁମେ ବହୁଦିନ ଧରି କିଛି ଚିନ୍ତା କରୁଛ, ଯାହାଦ୍ୱାରା ତୁମର ମୁଖମଣ୍ଡଳ ଶୁଷ୍କ ଦେଖାଯାଉଛି। ତେଣୁ କିଂ ଧ୍ୟାୟସେ ଦୀର୍ଘମ, ତମେ ଏତେ ଦିନ ଧରି କ'ଣ ଚିନ୍ତା କରୁଛ? ତେଣୁ ନାରଦ ମୁନି ଏ ପ୍ରଶ୍ନ କରି ପୁଣି ମହାରାଜ ଉତ୍ତାନପାଦଙ୍କୁ କହୁଛନ୍ତି ଯେ ତୁମ ଚିନ୍ତାର କାରଣ କ'ଣ? ତୁମେ ଧର୍ମ ଅର୍ଥ ଏବଂ କାମକୁ ପ୍ରାପ୍ତ ହେବାରେ କିଛି ବାଧା ଉତ୍ପନ୍ନ ହୋଇଛି ତୁମର? ନାରଦ ମୁନି ମୁଖ୍ୟ କଥା କହୁନାହାନ୍ତି, ଯେଉଁ ଚତୁର୍ବର୍ଗ ଧର୍ମ ଅର୍ଥ କାମ ମୁଖ୍ୟ, ସେ ମୁଖ୍ୟ କଥା କହୁନାହାନ୍ତି, କାରଣ ଉତ୍ତାନପାଦ ମୁଖ୍ୟର ଚିନ୍ତା କେବେ କରିନାହାନ୍ତି ଏପର୍ଯ୍ୟନ୍ତ। ତେଣୁ ସେ ମୁଖ୍ୟର କଥା ଉଲ୍ଲେଖ ନ କରି କେବଳ କହୁଛନ୍ତି ତୁମେ ଧର୍ମ ଅର୍ଥ କାମ, ଏଥିରେ କିଛି ବାଧା ଉତ୍ପନ୍ନ ତୁମର ହୋଇଛି କି? ସେଥିପାଇଁ ତୁମେ ଚିନ୍ତା କରୁଛ। ଧର୍ମ ଅର୍ଥ କାମ ଅର୍ଥ ଆମେ ଧର୍ମ ଆଚରଣ କରୁ ଅର୍ଥ ପ୍ରାପ୍ତି ପାଇଁ, ଏବଂ ଅର୍ଥ ପ୍ରାପ୍ତି ହୋଇ କାମନା ବା ଆମର ବାସନାକୁ ପୂର୍ଣ୍ଣ କରିଥାଉ। ତେଣୁ ନାରଦ ମୁନି ତିନୋଟି କଥା ପ୍ରଶ୍ନ କଲେ। ତେଣୁ ମହାରାଜ ଉତ୍ତାନପାଦ ଯେତେବେଳେ ନାରଦ ମୁନିଙ୍କଠାରୁ ଏପରି ପ୍ରଶ୍ନ ଶ୍ରବଣ କଲେ, ସେତେବେଳେ ସେ ନିଜର ମନୋଭାବକୁ ପ୍ରକାଶ କରୁଛନ୍ତି ନାରଦ ମୁନିଙ୍କ ନିକଟରେ। ତେଣୁ ମହାରାଜ ଉତ୍ତାନପାଦ କହୁଛନ୍ତି, ସୁତମେ ବାଳକ ବ୍ରହ୍ମନ୍ ସ୍ଥଳେନ କରୁଣାତ୍ମନା। ତେଣୁ ମହାରାଜ ଉତ୍ତାନପାଦ କହୁଛନ୍ତି, ହେ ବ୍ରାହ୍ମଣ, ସେ ନିଜକୁ ଧିକ୍କାର କରୁଛନ୍ତି, କାରଣ ଧ୍ରୁବ ମହାରାଜ ଗୃହତ୍ୟାଗ କରି ଚାଲିଯିବା ପରେ ମହାରାଜ ଉତ୍ତାନପାଦ ବହୁତ ଅନୁତାପ କରିଛନ୍ତି। ତେଣୁ ସେ ଅନୁତାପ କରି କହୁଛନ୍ତି ଯେ ହେ ବ୍ରାହ୍ମଣ, ମୋର ପୁତ୍ର ପାଞ୍ଚ ବର୍ଷର ବାଳକ ଧ୍ରୁବ ନିର୍ବାସିତ ପଞ୍ଚବର୍ଷ ସହ ମାତ୍ର ମହାନ କବି। ମୋର ପୁତ୍ର ଯିଏକି ଭଗବାନଙ୍କର ପରମ ଭକ୍ତ ଥିଲା ଏବଂ ପାଞ୍ଚ ବର୍ଷର ବାଳକ ଥିଲା, ମୁଁ ସେ ବାଳକକୁ ଏବଂ ତାର ମାତାକୁ ନିର୍ବାସିତ କରିଦେଇଛି, ନିର୍ବାସନ ଦଣ୍ଡ ଦେଇଛି। କାହିଁକି? ନା ସ୍ତ୍ରୈଣେନ ଅକରୁଣାତ୍ମନା, କାରଣ ମୁଁ ଅତ୍ୟନ୍ତ ନିର୍ଦ୍ଦୟ ହୋଇଯାଇଛି, ଅତ୍ୟନ୍ତ କଠୋର ହୋଇଯାଇଛି। ଏବଂ ଏହି ନିର୍ଦ୍ଦୟ କଠୋର କାରଣ ପିତା ନିଶ୍ଚିତ ଭାବରେ ପୁତ୍ର ପ୍ରତି ସ୍ନେହଶୀଳ ହେବା କଥା, ପିତା କେବେ ପୁତ୍ର ପ୍ରତି ନିର୍ଦ୍ଦୟ ହୋଇପାରେ ନା, କିନ୍ତୁ ମହାରାଜ ଉତ୍ତାନପାଦ ନିର୍ଦ୍ଦୟ ହୋଇଛନ୍ତି କାହିଁକି? ତାର କାରଣ ସେ ନିଜେ କହୁଛନ୍ତି, ସ୍ତ୍ରୈଣେନ, ଯେହେତୁ ମୁଁ ମୋର ସ୍ତ୍ରୀର ବଶୀଭୂତ ହୋଇଛି ସେଥିପାଇଁ ମୋର ହୃଦୟ ଅତ୍ୟନ୍ତ କଠୋର ହୋଇଯାଇଛି, ଯାହାଦ୍ୱାରା ମୁଁ ଧ୍ରୁବ ଏବଂ ଧ୍ରୁବର ମାତାକୁ ନିର୍ବାସନ ଦଣ୍ଡ ଦେଇଛି। ତେଣୁ ବର୍ତ୍ତମାନ ମହାରାଜ ଉତ୍ତାନପାଦ କହୁଛନ୍ତି ଯେ ମୋର ସେ ଧ୍ରୁବଙ୍କର କଥା ସ୍ମରଣ କରୁଛନ୍ତି, ଯେ ମୋର ପୁତ୍ରର ମୁଖମଣ୍ଡଳ ପଦ୍ମପତ୍ର ପଦ୍ମପୁଷ୍ପ ସଦୃଶ ଅତ୍ୟନ୍ତ ସୁନ୍ଦର, କିନ୍ତୁ ମୋର ସେହି ପାଞ୍ଚ ବର୍ଷର ବାଳକ ପୁତ୍ର ଧ୍ରୁବ ଆଜି କୋଉଠି ଅଛି ବନରେ, ହୁଏତ କୋଉଠି କ୍ଷୁଧାର୍ତ୍ତ ହୋଇ ବୁଲୁଥିବ, ବା ବନରେ ବୁଲି ବୁଲି କ୍ଲାନ୍ତ ହୋଇ କୋଉଠି ଶୋଇପଡ଼ିଥିବ, ବା ବନର ବାଘଭାଲୁମାନେ ଆସି ତାକୁ ଭକ୍ଷଣ କରିବା ପାଇଁ ତା ଉପରେ ଆକ୍ରମଣ କରୁଥିବେ, ତେଣୁ ମୋର ପୁତ୍ରର ବର୍ତ୍ତମାନ କ'ଣ ଅବସ୍ଥା ହୋଇଥିବ ମୁଁ ଚିନ୍ତା କରିପାରୁନି। ସେ ବର୍ତ୍ତମାନ ମୃତ ନା ଜୀବିତ ସେ କଥା ମଧ୍ୟ ମୁଁ ଜାଣିପାରୁନି। ତେଣୁ ମୁଁ ସେହି ଚିନ୍ତାରେ ବର୍ତ୍ତମାନ ବ୍ୟାକୁଳ। ଅହୋମେ ବତ ଦୌରାତ୍ମ ସ୍ତ୍ରୀ ଜିତସ୍ୟ ଉପଧାରୟ। ତେଣୁ ନିଜକୁ ଧିକ୍କାର କରି ପୁଣି ମହାରାଜ ଉତ୍ତାନପାଦ କହୁଛନ୍ତି ନାରଦ ମୁନିଙ୍କୁ, ଯେ ମୁଁ ଏତେ ବଡ଼ ଦୁରାତ୍ମା ଦୁଷ୍ଟ ବ୍ୟକ୍ତି, ଯେ ମୁଁ ସ୍ତ୍ରୀ ଦ୍ୱାରା ଜିତ ହୋଇଥିବା ହେତୁ, ସ୍ତ୍ରୀର ବଶୀଭୂତ ହୋଇଥିବା ହେତୁ ମୁଁ କଠୋର ହୃଦୟରେ ଏସବୁ ସହନ କରିଲି। ଯୋଙ୍କ ପ୍ରେମ ନା ରୁରୁକ୍ଷନ୍ତ ନାଭ୍ୟନନ୍ଦ ଅସତ୍ତମ। ଯେ ଧ୍ରୁବର ଧ୍ରୁବକୁ ମୁଁ ଯେଉଁ ନିର୍ବାସନ ଦଣ୍ଡ ଦେଲି, ଧ୍ରୁବର ଦୋଷ କ'ଣ ଥିଲା? ଧ୍ରୁବ ଏତିକି ମାତ୍ର କରୁଥିଲା ଯେ ସେ ମୋର କୋଳକୁ ଉଠିବା ପାଇଁ ଚେଷ୍ଟା କରୁଥିଲା। ଏହା ସ୍ୱାଭାବିକ କଥା ଯେ ପୁତ୍ର ପିତାଙ୍କର କୋଳକୁ ଯିବା ପାଇଁ ଇଚ୍ଛା ପ୍ରକାଶ କରିବା ସ୍ୱାଭାବିକ ଘଟଣା, କିନ୍ତୁ ମୋର ପୁତ୍ର ମୋର କୋଳକୁ ଉଠିବା ପାଇଁ ଚେଷ୍ଟା କରୁଥିଲା, ଅଥଚ ମୁଁ ଏତେ କଠୋର ହୃଦୟ ସମ୍ପନ୍ନ ଯେ ମୋର ପୁତ୍ରକୁ ମୁଁ ସାମାନ୍ୟ ଆଦର ମଧ୍ୟ ପ୍ରଦର୍ଶନ କଲି ନାହିଁ। କୋଳକୁ ଉଠାଇବା ତ ଦୂରର କଥା। ତେଣୁ ଏହିପରି ଭାବରେ ଯେତେବେଳେ ମହାରାଜ ଉତ୍ତାନପାଦ ଅନୁତାପ ଅନଳରେ ଦଗ୍ଧୀଭୂତ ହେଉଛନ୍ତି, ସେତେବେଳେ ନାରଦ ମୁନି ମହାରାଜ ଉତ୍ତାନପାଦଙ୍କୁ ଆଶ୍ୱାସନା ପ୍ରଦାନ କରୁଛନ୍ତି, କହୁଛନ୍ତି ହେ ରାଜନ, ତୁମର ଚିନ୍ତା କରିବାର କୌଣସି କାରଣ ନାହିଁ। ତୁମର ପୁତ୍ର ଧ୍ରୁବ ବର୍ତ୍ତମାନ ଭଗବାନଙ୍କ ଦ୍ୱାରା ସୁରକ୍ଷିତ, କାରଣ ଯେ ଭଗବାନଙ୍କର ଆଶ୍ରୟ ଗ୍ରହଣ କରେ ଭଗବାନ ତାକୁ ପୂର୍ଣ୍ଣ ସୁରକ୍ଷା ପ୍ରଦାନ କରିଥାନ୍ତି। ସେ ହୁଏତ ବନରେ ଥାଉ ବା ହିଂସ୍ର ଜନ୍ତୁମାନଙ୍କ ଗହଣରେ ଥାଉ, କିନ୍ତୁ ଭଗବାନ ଶରଣାଗତ ଭକ୍ତକୁ ସମ୍ପୂର୍ଣ୍ଣ ସୁରକ୍ଷା ପ୍ରଦାନ କରିଥାନ୍ତି। ତେଣୁ ତୁମର ପୁତ୍ର ବର୍ତ୍ତମାନ ଭଗବାନଙ୍କ ଦ୍ୱାରା ସୁରକ୍ଷିତ, ଏବଂ ତୁମର ପୁତ୍ରକୁ ପ୍ରକୃତ ପକ୍ଷେ ତୁମେ ଚିହ୍ନିପାରିନା, ତାର ପ୍ରଭାବକୁ ତୁମେ ଜାଣିପାରିନା। ତୁମର ପୁତ୍ର ଏପରି ତପସ୍ୟା ଆଚରଣ କରିବାକୁ ଯାଉଛି ଯାହାକି ଲୋକପାଳମାନଙ୍କ ପକ୍ଷରେ ଅସମ୍ଭବ, କାରଣ ନାରଦ ମୁନି ଧ୍ରୁବ ମହାରାଜଙ୍କର ଗୁରୁ ଭାବରେ ସେ ଜାଣିଥିଲେ ଶିଷ୍ୟର ନିଷ୍ଠାକୁ, ଯେ ଧ୍ରୁବ ବର୍ତ୍ତମାନ କ'ଣ କରିବାକୁ ଯାଉଛନ୍ତି। ଏବଂ ଯେହେତୁ ସେ ତ୍ରିକାଳ ଦ୍ରଷ୍ଟା ଥିଲେ, ନାରଦ ମୁନି ଜାଣିପାରିଥିଲେ ଯେ ଧ୍ରୁବ ତପସ୍ୟା ବଳରେ ଭଗବାନଙ୍କୁ ପ୍ରାପ୍ତ ହେବ ଏବଂ ଚତୁର୍ଦ୍ଦିଗରେ ତାର ଖ୍ୟାତି ପରିବ୍ୟାପ୍ତ ହେବ। ତେଣୁ ସେ ମହାରାଜ ଉତ୍ତାନପାଦଙ୍କୁ କହୁଛନ୍ତି ଯେ ତୁମର ପୁତ୍ରର ଖ୍ୟାତି ଚତୁର୍ଦ୍ଦିଗରେ ପରିବ୍ୟାପ୍ତ ହେବ, ଏବଂ ତୁମର ପୁତ୍ର ଭଗବାନଙ୍କଠାରୁ ବରଦାନ ପ୍ରାପ୍ତ ହେବ, ଏବଂ ତା ପାଇଁ ତୁମର ଖ୍ୟାତି ମଧ୍ୟ ଚତୁର୍ଦ୍ଦିଗରେ ପରିବ୍ୟାପ୍ତ ହେବ ତୁମର ପୁତ୍ର ପାଇଁ। ଯଦି ପୁତ୍ର ସୁପୁତ୍ର ହୁଏ ତାହେଲେ ତାହା ପିତାମାତାଙ୍କ ପାଇଁ ଗର୍ବର ବିଷୟ ହୋଇଥାଏ, କିନ୍ତୁ ପୁତ୍ର ଯଦି କୁପୁତ୍ର ହୁଏ ତାହେଲେ ତାହା ପିତାମାତାଙ୍କ ପାଇଁ ଦୁଃଖର କାରଣ ହୋଇଥାଏ। ତେଣୁ ନାରଦ ମୁନି ମହାରାଜ ଉତ୍ତାନପାଦଙ୍କୁ ଆଶ୍ୱାସନା ପ୍ରଦାନ କରି କହୁଛନ୍ତି, ତୁମର ପୁତ୍ର ପ୍ରକୃତ ପକ୍ଷେ ଭଗବାନଙ୍କର ପରମ ଭକ୍ତ, ତେଣୁ ସେ ତାର ଖ୍ୟାତି ତ ଚତୁର୍ଦ୍ଦିଗରେ ପରିବ୍ୟାପ୍ତ ହେବ, ତା ସହିତ ତୁମର ଖ୍ୟାତି ମଧ୍ୟ ଚତୁର୍ଦିଗରେ ପରିବ୍ୟାପ୍ତ ହେବ, ତେଣୁ ତୁମର ଚିନ୍ତା କରିବାର କିଛି ନାହିଁ। ସେ ଧ୍ରୁବ ଭଗବାନଙ୍କୁ ପ୍ରାପ୍ତ ହୋଇ ଅବିଳମ୍ବେ ସେ ଗୃହକୁ ପ୍ରତ୍ୟାବର୍ତ୍ତନ କରିବ, ତେଣୁ ତୁମର ଆଉ ଚିନ୍ତା କରିବାର କୌଣସି କାରଣ ନାହିଁ। ତେଣୁ ଏହିପରି ଭାବରେ ନାରଦ ମୁନି ମହାରାଜ ଉତ୍ତାନପାଦଙ୍କୁ ଆଶ୍ୱାସନା ପ୍ରଦାନ କରି ମହାରାଜ ଉତ୍ତାନପାଦଙ୍କର ରାଜପ୍ରସାଦ ତ୍ୟାଗ କଲେ। ଏଣେ ଧ୍ରୁବ ନାରଦ ମୁନିଙ୍କର ଉପଦେଶ ପ୍ରାପ୍ତ ହୋଇ ପଦବ୍ରଜରେ ଚାଲି ଚାଲି ଆସି ମଧୁବନରେ ପହଞ୍ଚିଲେ। ମଧୁବନରେ ପହଞ୍ଚି ଯମୁନା ନଦୀରେ ସ୍ନାନ କଲେ ଏବଂ ସେହି ରାତ୍ରି ଉପବାସରେ ବ୍ୟତୀତ କଲେ ମଧୁବନରେ। ଏହା ହେଉଛି ତୀର୍ଥସ୍ଥାନକୁ ଯାତ୍ରା କରିବାର ପରମ୍ପରା। ଯେତେବେଳେ ଆମେ କୌଣସି ତୀର୍ଥସ୍ଥାନକୁ ଯାଉ, ତୀର୍ଥସ୍ଥାନକୁ ଯାଇ ତୀର୍ଥସ୍ଥାନର ପୁଣ୍ୟ ନଦୀ ଜଳରେ ସ୍ନାନ କରିବା ଆବଶ୍ୟକ ଏବଂ ସେଦିନ ଉପବାସ କରିବା ବିଧେୟ। ତେଣୁ ଧ୍ରୁବ ମହାରାଜ ମଧ୍ୟ ସେୟା କଲେ, ସେ ଯମୁନା ଜଳରେ ସ୍ନାନ କରି ସେଦିନ ଉପବାସ ବ୍ରତ ଅବଲମ୍ବନ କଲେ, ସେଦିନ ସେ କିଛି ଖାଦ୍ୟ ଗ୍ରହଣ କରିନାହାନ୍ତି ଏବଂ ତା ପରଦିନ ଠାରୁ ଧ୍ରୁବ ମହାରାଜ ତାଙ୍କର ତପସ୍ୟା ଆରମ୍ଭ କଲେ। କିନ୍ତୁ ଧ୍ରୁବ ମହାରାଜ ତାର ତପସ୍ୟା ଅତ୍ୟନ୍ତ କଠୋର ତପସ୍ୟା ଥିଲା। ନାରଦ ମୁନି ଯେପରି କହିଛନ୍ତି ଯେ ଏପରି ତପସ୍ୟା କୌଣସି ମୁନି ଋଷି ବା ଲୋକପାଳମାନେ ମଧ୍ୟ କରିବା ପାଇଁ ସମର୍ଥ ନଥିଲେ। ପାଞ୍ଚ ବର୍ଷର ବାଳକ ଧ୍ରୁବ ଯେପରି ଦୃଢ଼ ନିଶ୍ଚୟ ପୂର୍ବକ ଭଗବାନଙ୍କୁ ପ୍ରାପ୍ତ ହେବା ପାଇଁ ଯେଉଁ କଠୋର ତପସ୍ୟା ଅବଲମ୍ବନ କଲେ, ତାହା ପ୍ରକୃତ ପକ୍ଷେ ଏକ ବିରଳ ଉଦାହରଣ। ତେଣୁ ଧ୍ରୁବ ମହାରାଜ ତ୍ରିକାଳ ସନ୍ଧ୍ୟାରେ ଯମୁନା ଜଳରେ ସ୍ନାନ କରି କୁଶାସନରେ ଉପବେଶନ କରି ସେ ପ୍ରାଣାୟାମ ଦ୍ୱାରା ନିଜର ମନକୁ ସ୍ଥିର କଲେ ଏବଂ ଭଗବାନଙ୍କର ନାରଦ ମୁନିଙ୍କ ଦ୍ୱାରା ବର୍ଣ୍ଣିତ ଭଗବାନଙ୍କର ରୂପକୁ ଧ୍ୟାନ କରିବାକୁ ଲାଗିଲେ। ତେବେ ନାରଦ ମୁନି ଯେପରି କହିଥିଲେ ଯେ ଧ୍ରୁବ ମହାରାଜ ବାକ୍ ସଂଯମତା ଆଚରଣ କରିବେ ଏବଂ ଖାଦ୍ୟରେ ସଂଯମତା ଆଚରଣ କରିବେ, ତେଣୁ ଧ୍ରୁବ ମହାରାଜ ଖାଦ୍ୟରେ ଅତି ସଂଯମତା ଆଚରଣ କଲେ। ତେଣୁ ସେ ପ୍ରଥମ ମାସ, ତାଙ୍କ ତପସ୍ୟାର ପ୍ରଥମ ମାସ, ସେ ପ୍ରତି ତିନି ଦିନରେ ଥରେ ବନର କିଛି ଫଳ, ଫଳ ମାନେ କପିଥ ମାନେ କଇଁଥ, କଇଁଥ ଏବଂ ବରକୋଳି, ଏତିକି ମାତ୍ର ତିନି ଦିନରେ ଥରେ ଭକ୍ଷଣ କଲେ ପୁରା ମାସକ ଯାକ। ଏହିପରି ଗୋଟିଏ ମାସ ସେ ଖାଦ୍ୟରେ ସଂଯମତା ଆଚରଣ କଲେ, ପ୍ରତି ତିନି ଦିନରେ ଥରେ ଏହି ଫଳ ଭକ୍ଷଣ କଲେ। ଯେତେବେଳେ ଦ୍ୱିତୀୟ ମାସ ହେଲା, ଦ୍ୱିତୀୟ ମାସରେ ଧ୍ରୁବ ମହାରାଜ ପ୍ରତି ଛଅ ଦିନରେ ଥରେ କ'ଣ ଭକ୍ଷଣ କଲେ, ଆଉ ଫଳ ଖାଇଲେନି। ବୃକ୍ଷରୁ ଆପେ ଆପେ ଯେଉଁ ପତ୍ର ତଳେ ପଡ଼ୁଛି, ଶୁଷ୍କ ପତ୍ର, ସେହି ପତ୍ରକୁ ଭକ୍ଷଣ କଲେ, ଫଳ ଖାଇବା ବନ୍ଦ କରିଦେଲେ। ଛଅ ଦିନରେ ଥରେ କେବଳ ଶୁଷ୍କ ପତ୍ର, ତୃଣ ଆଦି ଖାଇକି ଜୀବନ ଧାରଣ କଲେ। ପୁଣି ତୃତୀୟ ମାସ ଯେତେବେଳେ ଆସିଲା, ତୃତୀୟ ମାସରେ ପ୍ରତି ନଅ ଦିନରେ ଥରେ ସେ ବୃକ୍ଷର ଶୁଷ୍କ ପତ୍ର ମଧ୍ୟ ଭକ୍ଷଣ କରିବା ବନ୍ଦ କରିଦେଲେ। ତୃତୀୟ ମାସରେ ପ୍ରତି ନଅ ଦିନରେ ଥରେ କେବଳ ଜଳପାନ କଲେ ଏବଂ ଯେତେବେଳେ ଚତୁର୍ଥ ମାସ ଆସିଲା, ସେତେବେଳେ ପ୍ରତି ବାର ଦିନରେ ଥରେ ସେ ଜଳପାନ କରିବା ମଧ୍ୟ ବନ୍ଦ କରିଦେଲେ, ପ୍ରତି ବାର ଦିନରେ ଥରେ କେବଳ ବାୟୁ ଭକ୍ଷଣ କଲେ। ଏପରି କଠୋର ତପସ୍ୟା। ଏବଂ ଯେତେବେଳେ ପଞ୍ଚମ ମାସ ଆସିଲା, ସେତେବେଳେ ସେ ବାୟୁ ଗ୍ରହଣ କରିବା ମଧ୍ୟ ବନ୍ଦ କରିଦେଲେ। ବାୟୁ ଭକ୍ଷଣ ମଧ୍ୟ ବନ୍ଦ କରିଦେଲା ଏବଂ ନିଜର ଶରୀରର ସମସ୍ତ ଦ୍ୱାରକୁ ବନ୍ଦ କରି ସେ ହୃଦୟରେ ଭଗବାନଙ୍କର ଧ୍ୟାନ କରିବାକୁ ଲାଗିଲେ ଏବଂ ଗୋଟିଏ ପାଦରେ ଦଣ୍ଡାୟମାନ ହେଲେ ଧ୍ରୁବ ମହାରାଜ ଗୋଟିଏ ପାଦରେ ଦଣ୍ଡାୟମାନ ହେଇ ତପସ୍ୟା ଆଚରଣ କଲେ ଯେହେତୁ ସେ ଶରୀରର ସମସ୍ତ ଦ୍ୱାରକୁ ବନ୍ଦ କରିଛନ୍ତି ଏବଂ ବାୟୁକୁ ନିୟନ୍ତ୍ରଣ କରିଛନ୍ତି ଶ୍ୱାସକୁ ନିୟନ୍ତ୍ରଣ କରିଛନ୍ତି ତେଣୁ ସେ ଗୋଟିଏ ପାଦରେ ଛିଡ଼ା ହୋଇ ଯେତେବେଳେ ତପସ୍ୟା ଆରମ୍ଭ କଲେ ଏବଂ ଭଗବାନଙ୍କୁ ଧ୍ୟାନ କଲେ ହୃଦୟରେ ସେତେବେଳେ ସେ ଭଗବାନଙ୍କୁ ଧ୍ୟାନ କରିବା ହେତୁ ଭଗବାନ ହେଉଛନ୍ତି ସମସ୍ତ ବିଶ୍ୱର ଆଧାର ଯିଏକି ସମସ୍ତଙ୍କ ହୃଦୟରେ ପରମାତ୍ମା ରୂପରେ ନିବାସ କରୁଛନ୍ତି ତେଣୁ ଯେତେବେଳେ ଧ୍ରୁବ ମହାରାଜ ଏକାଗ୍ର ଚିତ୍ତରେ ଭଗବାନଙ୍କୁ ହୃଦୟରେ ଧାରଣ କଲେ ତେଣୁ ତାଙ୍କ ଶରୀରର ଭାର ବୃଦ୍ଧିପ୍ରାପ୍ତ ହୋଇଗଲା ଏବଂ ଶରୀରର ଭାର ବୃଦ୍ଧିପ୍ରାପ୍ତ ହେବା ହେତୁ ଧ୍ରୁବ ମହାରାଜଙ୍କର ପାଦର ଅଙ୍ଗୁଷ୍ଠ ଭାରରେ ପୃଥିବୀର ଗୋଟିଏ ଭାଗ ଅବନତ ହୋଇଗଲା ଏବଂ ତା ସହିତ ଯେହେତୁ ଧ୍ରୁବ ମହାରାଜ ବାୟୁ ଭକ୍ଷଣ ବନ୍ଦ କରିଦେଇଛନ୍ତି ଶ୍ୱାସକୁ ବନ୍ଦ କରିଦେଇଛନ୍ତି ତେଣୁ ପୃଥିବୀର ସମସ୍ତ ପ୍ରାଣୀମାନଙ୍କର ଶ୍ୱାସରୁଦ୍ଧ ହେବା ପରି ସମସ୍ତେ ଅନୁଭବ କଲେ ଦେବତାମାନେ ଯେତେବେଳେ ଶ୍ୱାସରୁଦ୍ଧ ଅବସ୍ଥା ଅନୁଭବ କଲେ ସେମାନେ ଦେଖିଲେ ଯେ ବର୍ତ୍ତମାନ ହୁଏତ ପ୍ରଳୟର ସମୟ ଆସି ଉପସ୍ଥିତ ହୋଇଛି ତେଣୁ ସେମାନେ ଯାଇ ଭଗବାନଙ୍କର ଶରଣ ଗ୍ରହଣ କଲେ ଭଗବାନ ବିଷ୍ଣୁଙ୍କର ଏବଂ ଏପରି ଅବସ୍ଥାରୁ ମୁକ୍ତ କରିବା ପାଇଁ ଭଗବାନଙ୍କୁ ପ୍ରାର୍ଥନା କଲେ ସେତେବେଳେ ଭଗବାନ ବିଷ୍ଣୁ ଦେବତାମାନଙ୍କୁ ସାନ୍ତ୍ୱନା ପ୍ରଦାନ କରି କହିଲେ ଯେ ହେ ଦେବଗଣ ତୁମମାନଙ୍କର ଭୟ କରିବାର କୌଣସି କାରଣ ନାହିଁ ଉତ୍ତାନପାତଙ୍କର ପାଞ୍ଚ ବର୍ଷର ବାଳକ ଧ୍ରୁବ କଠୋର ତପସ୍ୟା କରି ଶ୍ୱାସରୁଦ୍ଧ କରିଥିବା ହେତୁ ତୁମମାନଙ୍କର ଶ୍ୱାସରୁଦ୍ଧ ଅବସ୍ଥା ଆସି ଉପସ୍ଥିତ ହୋଇଛି ମୁଁ ଅତିଶୀଘ୍ର ଯାଇ ଧ୍ରୁବକୁ ଏଥିରୁ କ୍ଷାନ୍ତ କରିବି ଏବଂ ତାକୁ ବରଦାନ ପ୍ରଦାନ କରିବି ତୁମମାନେ କିଛି ଚିନ୍ତା କରିବାର କୌଣସି କାରଣ ନାହିଁ କାରଣ ଧ୍ରୁବ ମୋର ହିଁ ମୋତେ ପ୍ରସନ୍ନ କରିବା ପାଇଁ ତପସ୍ୟା ଆଚରଣ କରୁଛି ତେଣୁ ଦେବତାମାନେ ଭଗବାନଙ୍କ ଦ୍ୱାରା ଆଶ୍ୱସ୍ତ ହୋଇ ସେମାନେ ପ୍ରତ୍ୟାବର୍ତ୍ତନ କଲେ ତାଙ୍କର ଲୋକକୁ ଏଣେ ଭଗବାନ ଯିଏକି ଧ୍ରୁବ ମହାରାଜଙ୍କର ହୃଦୟରେ ଆବିର୍ଭୂତ ହୋଇଥିଲେ ତେଣୁ ଭଗବାନ ପୃଷ୍ଣୀ ଗର୍ଭ ଯେ ଧ୍ରୁବ ମହାରାଜଙ୍କ ହୃଦୟରେ ଆବିର୍ଭୂତ ହୋଇଥିଲେ ଧ୍ରୁବ ମହାରାଜଙ୍କର ଧ୍ୟାନ କରୁଥିଲେ ହୃଦୟରେ ହଠାତ୍ ଧ୍ରୁବ ମହାରାଜ ଧ୍ୟାନ କରୁ କରୁ ଦେଖିଲେ ଯେ ଭଗବାନ ତାଙ୍କ ହୃଦୟରୁ ଅନ୍ତର୍ହିତ ହୋଇଗଲେ ଅନ୍ତର୍ଧ୍ୟାନ ହୋଇଗଲେ ତେଣୁ ଧ୍ରୁବ ମହାରାଜଙ୍କର ଧ୍ୟାନ ଭଗ୍ନ ହୋଇଗଲା ଏବଂ ସେ ଅତ୍ୟନ୍ତ ବିଚଳିତ ହୋଇ ଉଠିଲେ ଭଗବାନଙ୍କୁ ଦର୍ଶନ ନ କରିପାରି ତେଣୁ ସେତେବେଳେ ଚକ୍ଷୁ ଉନ୍ମିଳିତ କଲେ ସେତେବେଳେ ଦେଖୁଛନ୍ତି ସେହି ଭଗବାନ ଯାହାଙ୍କୁ ସେ ହୃଦୟରେ ଧ୍ୟାନ କରୁଥିଲେ ସେହି ଭଗବାନ ତାଙ୍କର ଚକ୍ଷୁ ସମ୍ମୁଖରେ ଦଣ୍ଡାୟମାନ ହୋଇଛନ୍ତି ସେହି ରୂପରେ ତେଣୁ ଭଗବାନଙ୍କୁ ଦର୍ଶନ କରି ଧ୍ରୁବ ମହାରାଜ ଆନନ୍ଦରେ ଉତ୍ଫୁଲ୍ଲ ହୋଇ ଉଠିଲେ ଏବଂ ଭଗବାନଙ୍କ ଚରଣରେ ପ୍ରଣତି ନିବେଦନ କରି ବଦ୍ଧାଞ୍ଜଳି ହୋଇ ସେ ଭଗବାନଙ୍କ ମୁଖମଣ୍ଡଳକୁ ଦର୍ଶନ କରିବାକୁ ଲାଗିଲେ ଏପରି ଭାବରେ ସେ ଭଗବାନଙ୍କର ମୁଖମଣ୍ଡଳର ଅମୃତକୁ ଯେପରି ସେ ନିଜର ଚକ୍ଷୁ ଦ୍ୱାରା ପାନ କରୁଛନ୍ତି ତେଣୁ ଧ୍ରୁବ ମହାରାଜ ଏପରି ଅବସ୍ଥାରେ ଚାହୁଁଥିଲେ ଭଗବାନଙ୍କୁ କିଛି ସ୍ତୁତି କରିବା ପାଇଁ କିନ୍ତୁ ଯେହେତୁ ସେ ପାଞ୍ଚ ବର୍ଷର ବାଳକ କୌଣସି ସ୍କୁଲକୁ ଯାଇନଥିଲେ, କୌଣସି ଗୁରୁକୁଳକୁ ଯାଇନଥିଲେ, ସେତେବେଳେ ଗୁରୁକୁଳକୁ ଯିବା ପୂର୍ବରୁ ଆସିଛନ୍ତି ତପସ୍ୟା କରି ଭଗବାନଙ୍କୁ ସନ୍ତୁଷ୍ଟ କରିବା ପାଇଁ, ତେଣୁ ତାଙ୍କର କିଛି ଶିକ୍ଷା ଦୀକ୍ଷା ନଥିଲା ଧ୍ରୁବ ମହାରାଜଙ୍କର। ତେଣୁ ଧ୍ରୁବ ମହାରାଜ ବର୍ତ୍ତମାନ ଭଗବାନଙ୍କୁ ସମ୍ମୁଖରେ ପ୍ରାପ୍ତ ହୋଇ ଯେତେବେଳେ କିଛି ସ୍ତୁତି କରିବା ପାଇଁ ଚାହୁଁଛନ୍ତି, ସେ କିପରି ଭାବରେ ସ୍ତୁତି କରିବେ କିଛି ଜାଣିପାରୁନାହାନ୍ତି। ଯଦିଓ ଇଚ୍ଛା ପ୍ରକାଶ କରୁଛନ୍ତି ସ୍ତୁତି କରିବା ପାଇଁ, କିନ୍ତୁ କିପରି ସ୍ତୁତି କରିବେ କିଛି ଜାଣିପାରୁନାହାନ୍ତି। ତେଣୁ ଭଗବାନ ଯିଏକି ସମସ୍ତଙ୍କ ହୃଦୟରେ ପରମାତ୍ମା ରୂପରେ ରହିଛନ୍ତି, ସେ ଅନ୍ତର୍ଯ୍ୟାମୀ ସେ ଧ୍ରୁବ ମହାରାଜଙ୍କର ହୃଦଗତ ଭାବକୁ ଜାଣିପାରିଲା ଯେ ଧ୍ରୁବ ମୋର କିଛି ସ୍ତୁତି କରିବା ପାଇଁ ଚାହୁଁଛି। ତେଣୁ ସେତେବେଳେ ଭଗବାନ ଧ୍ରୁବ ମହାରାଜଙ୍କର ଇଚ୍ଛାକୁ ବୁଝିପାରି ସେ ନିଜର ଶଙ୍ଖ ଦ୍ୱାରା, ଭଗବାନ ଶଙ୍ଖ ଚକ୍ର ଗଦାପଦ୍ମ ଧାରଣ କରିଥିଲେ, ତେଣୁ ନିଜର ଶଙ୍ଖ ଯିଏକି ହେଉଛି ବ୍ରହ୍ମମୟ ବା ବେଦମୟ, ବେଦ ଅର୍ଥାତ୍ ଜ୍ଞାନ, ତେଣୁ ଭଗବାନଙ୍କର ଶଙ୍ଖ ହେଉଛି ଜ୍ଞାନର ପ୍ରତୀକ। ତେଣୁ ଭଗବାନ ଶଙ୍ଖ ଦ୍ୱାରା ଧ୍ରୁବ ମହାରାଜଙ୍କର କପୋଳ ଗଣ୍ଡସ୍ଥଳକୁ ସ୍ପର୍ଶ କଲେ ଏବଂ ଭଗବାନଙ୍କର ଶଙ୍ଖ ସ୍ପର୍ଶ ହେବା ମାତ୍ରେ ଧ୍ରୁବ ମହାରାଜଙ୍କ ଶରୀରରେ ଜ୍ଞାନର ସଞ୍ଚାର ହେଲା। ତାଙ୍କର ସମସ୍ତ ସୁପ୍ତ ଇନ୍ଦ୍ରିୟମାନେ ଯେପରି ଜାଗ୍ରତ ହେଉଥିଲେ ଏବଂ ଧ୍ରୁବ ମହାରାଜଙ୍କର ମୁଖରୁ ଭଗବାନଙ୍କ ଚରଣରେ ଅନର୍ଗଳ ସ୍ତୁତି ନିର୍ଗତ ହେଲା। ସୁନ୍ଦର ସୁନ୍ଦର ସ୍ତୁତି କଲେ ଧ୍ରୁବ ମହାରାଜ ଭଗବାନଙ୍କୁ। ତେଣୁ ଭଗବାନଙ୍କୁ ସ୍ତୁତି କରି ଧ୍ରୁବ ମହାରାଜ କହୁଛନ୍ତି ଯେ ହେ ପ୍ରଭୁ, ଆପଣ ଅତ୍ୟନ୍ତ କୃପାମୟ, ଆପଣ ଅନ୍ତର୍ଯ୍ୟାମୀ, ସମସ୍ତଙ୍କ ହୃଦୟରେ ନିବାସ କରୁଛନ୍ତି, ତେଣୁ ଆପଣ ମୋର ହୃଦୟରେ ନିବାସ କରି ମୋର ସମସ୍ତ ଇନ୍ଦ୍ରିୟମାନଙ୍କୁ ଉଜ୍ଜୀବିତ କରିଛନ୍ତି। ମୁଁ ଯେପରି ମୋର ଇନ୍ଦ୍ରିୟମାନେ ସୁପ୍ତ ଅବସ୍ଥାରେ ରହିଥିଲେ, ବର୍ତ୍ତମାନ ମୋର ଇନ୍ଦ୍ରିୟମାନେ ଯେପରି ଜାଗ୍ରତ ଅବସ୍ଥାକୁ ପ୍ରାପ୍ତ ହୋଇଛନ୍ତି, ତେଣୁ ମୁଁ ବର୍ତ୍ତମାନ ଆପଣଙ୍କର ସ୍ତୁତି କରିବା ପାଇଁ ସକ୍ଷମ ହୋଇଛି, ଯେପରି ମୋର ଜ୍ଞାନର ଉଦୟ ହୋଇଛି। ତେଣୁ ଧ୍ରୁବ ମହାରାଜ କହୁଛନ୍ତି ଯେ ଆପଣ ଏହି ବିଶ୍ୱ ବ୍ରହ୍ମାଣ୍ଡକୁ ସୃଷ୍ଟି କରିଛନ୍ତି ଏବଂ ମାୟା ଦ୍ୱାରା, ଆପଣଙ୍କ ମାୟା ଦ୍ୱାରା ଏହି ବିଶ୍ୱ ବ୍ରହ୍ମାଣ୍ଡର ସୃଷ୍ଟି କରିଛନ୍ତି, ଏବଂ କେବଳ ମୋ ହୃଦୟରେ ଆପଣ ଯେ ଅନ୍ତର୍ଯ୍ୟାମୀ ରୂପରେ ଅଛନ୍ତି ତା ନୁହେଁ, ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡର ପ୍ରତ୍ୟେକ ଅଣୁ ପରମାଣୁରେ, ପ୍ରତ୍ୟେକ ଜୀବମାନଙ୍କର ହୃଦୟରେ ମଧ୍ୟ ଆପଣ ବିରାଜମାନ କରିଛନ୍ତି ଅନ୍ତର୍ଯ୍ୟାମୀ ରୂପରେ। ତେଣୁ ହେ ଆର୍ତ୍ତବନ୍ଧୁ, ଆପଣଙ୍କର ଶରଣାଗତ ହୋଇଥିବା ହେତୁ ବ୍ରହ୍ମା ଯିଏକି ଆପଣଙ୍କ ନାଭିକମଳରୁ ଉତ୍ପନ୍ନ ହୋଇଥିଲେ, ସେ ଆପଣଙ୍କର ଶରଣାଗତ ହୋଇ ଆପଣଙ୍କଠାରୁ ପ୍ରଥମେ ଜ୍ଞାନ ପ୍ରାପ୍ତ ହେଲେ ଏବଂ ଆପଣଙ୍କଠାରୁ ଜ୍ଞାନ ପ୍ରାପ୍ତ ହୋଇ ବ୍ରହ୍ମାଣ୍ଡର ଦର୍ଶନ କଲେ, ବ୍ରହ୍ମା ବା ସୃଷ୍ଟିର ଦର୍ଶନ କଲେ, ଅନ୍ୟଥା ବ୍ରହ୍ମା ଅଜ୍ଞାନ ଅନ୍ଧକାରରେ ବୁଡ଼ି ରହିଥିଲେ, କିନ୍ତୁ ଆପଣଙ୍କଠାରୁ ଜ୍ଞାନ ଲୋକ ପ୍ରାପ୍ତ ହୋଇ ସେ ସୃଷ୍ଟିର ଦର୍ଶନ କରିବାକୁ ସମର୍ଥ ହେଲେ। ତେଣୁ ଯେଉଁମାନେ ଏ ସଂସାରରେ ଇନ୍ଦ୍ରିୟ ଭୋଗ ପ୍ରତି ଆକୃଷ୍ଟ, ଆପଣ ହେଉଛନ୍ତି ବାଞ୍ଛାକଳ୍ପତରୁ ସମସ୍ତଙ୍କର ମନବାଂଛା ପୂର୍ଣ୍ଣ କରିବା ପାଇଁ ସମର୍ଥ, ଆପଣ ହେଉଛନ୍ତି ପରମ କରୁଣାମୟ, ଆପଣ ଏପରିକି ବ୍ୟକ୍ତିକୁ ଜନ୍ମ ମୃତ୍ୟୁ ବା ଚକ୍ରରୁ ମୁକ୍ତ କରିବା ପାଇଁ ମଧ୍ୟ ସମର୍ଥ, କିନ୍ତୁ ମୋ ପରି ଯେଉଁମାନେ ଇନ୍ଦ୍ରିୟ ଭୋଗ ପାଇଁ ଆପଣଙ୍କର ଅର୍ଚ୍ଚନା କରିଥାନ୍ତି ବା ଆପଣଙ୍କର ପୂଜା କରିଥାନ୍ତି, ଇନ୍ଦ୍ରିୟ ଭୋଗର କାମନା କରି ସେମାନେ ପ୍ରକୃତ ପକ୍ଷେ ମୂର୍ଖ ଅଟନ୍ତି, ସେମାନେ ବୁଦ୍ଧିମାନ ନୁହନ୍ତି। ତେଣୁ ଏକଥା କହି ଧ୍ରୁବ ମହାରାଜ ନିଜକୁ ମଧ୍ୟ ମୂର୍ଖ ବୋଲି ସ୍ୱୀକାର କରୁଛନ୍ତି। କାହିଁକି ଧ୍ରୁବ ମହାରାଜ ଭାବୁଛନ୍ତି, ମୁଁ ନିଜେ ମଧ୍ୟ ଯେଉଁ ଭଗବାନ ବାଞ୍ଛା କଳ୍ପତରୁ ଯେ ବ୍ୟକ୍ତିକୁ ପରମ ମୁକ୍ତି ପ୍ରଦାନ କରିପାରନ୍ତି, ଜନ୍ମ ମୃତ୍ୟୁ କବଳରୁ ମୁକ୍ତ କରିପାରନ୍ତି ଏବଂ ପ୍ରେମ ଭକ୍ତି ପ୍ରଦାନ କରିପାରନ୍ତି, ସେ ଭଗବାନଙ୍କ ନିକଟକୁ ମୁଁ ଆସିଥିଲି କିଛି ରାଜ୍ୟ ଲାଭ ଆଶାରେ। କାରଣ ଧ୍ରୁବ ମହାରାଜ କାମନା କରିଥିଲେ, ଯେତେବେଳେ ବୀମା ତାଙ୍କ ଦ୍ୱାରା ଅପମାନିତ ହେଲେ, ସେତେବେଳେ ସେ କାମନା କରିଥିଲେ ଯେ ମୋର ଆଉ ପିତାଙ୍କର ରାଜ୍ୟ ମଧ୍ୟ ଦରକାର ନାହିଁ, ବୀମାତା ମୋତେ ଅପମାନିତ କଲେ ପିତାଙ୍କର ରାଜ୍ୟ ପାଇଁ ବା ପିତାଙ୍କର କ୍ରୋଡ଼ ପାଇଁ, ତେଣୁ ମୋର ପିତାଙ୍କର ରାଜ୍ୟ ଦରକାର ନାହିଁ, ବା ପିତାଙ୍କର ପିତା ପିତାମହଙ୍କର ରାଜ୍ୟ ମଧ୍ୟ ଦରକାର ନାହିଁ, ବା କେବଳ ସେତିକି ନୁହେଁ ପିତାମହଙ୍କର ପିତା ବା ପ୍ରପିତାମହଙ୍କର ରାଜ୍ୟ ମଧ୍ୟ ମୋର ଦରକାର ନାହିଁ। ମୁଁ ବର୍ତ୍ତମାନ ମୋର ପିତା ପିତାମହ ଏବଂ ପ୍ରପିତାମହଙ୍କ ରାଜ୍ୟଠାରୁ ଉଚ୍ଚତମ ରାଜ୍ୟ କାମନା କରୁଛି, ଯେଉଁ ରାଜ୍ୟକୁ କେହି କେବେ ଅଧିକାର କରିନଥିବେ। ତେଣୁ ଏପରି ଏକ ଅସମ୍ଭବ କାମନା ନେଇ ଧ୍ରୁବ ମହାରାଜ ଆସିଛନ୍ତି ତପସ୍ୟା କରିବା ପାଇଁ, କିନ୍ତୁ ଭଗବାନଙ୍କୁ ଦର୍ଶନ କରି ଭଗବାନଙ୍କର ସଂଖ୍ୟସ୍ପର୍ଶରେ ଜ୍ଞାନ ପ୍ରାପ୍ତ ହୋଇ ଧ୍ରୁବ ମହାରାଜ ବର୍ତ୍ତମାନ ଅନୁତାପ କରୁଛନ୍ତି ଏପରି କାମନା ପାଇଁ। ସେ ଭାବୁଛନ୍ତି, ମୁଁ କେତେ ବଡ଼ ମୂର୍ଖ ଯେଉଁ ଭଗବାନ ବାଞ୍ଛା କଳ୍ପତରୁ ଯେ ପରମ ସିଦ୍ଧି ପ୍ରଦାୟକ ପରମ ଭକ୍ତି ପ୍ରେମ ଭକ୍ତି ପ୍ରଦାନ କରିବାକୁ ସମର୍ଥ, ଜନ୍ମ ମୃତ୍ୟୁ ଚକ୍ରରୁ ମୁକ୍ତ କରିବା ପାଇଁ ସମର୍ଥ, ମୁଁ ତାଙ୍କ ନିକଟକୁ ଆସିଛି ଏକ ତୁଚ୍ଛ ରାଜ୍ୟ କାମନା କରି। ତେଣୁ ମୋ ପରି ମୂର୍ଖ ଆଉ ଏ ସଂସାରରେ ନାହାନ୍ତି, ନିଜକୁ ଧିକ୍କାର କରୁଛନ୍ତି ଧ୍ରୁବ ମହାରାଜ। ପୁଣି ଭଗବାନଙ୍କୁ ପ୍ରାର୍ଥନା କରି କହୁଛନ୍ତି ଯେ ହେ ପ୍ରଭୁ, ସ୍ଥାନାଭିଳାଷୀ ତପସି ସ୍ଥିତ ଅହମ୍ ତ୍ୱାଂ ପ୍ରାପ୍ତବାନ ଦେବ ମୁନିନ୍ଦ୍ର ଗୁହ୍ୟମ୍। କହୁଛନ୍ତି, ହେ ପ୍ରଭୁ, ମୁଁ ସ୍ଥାନାଭିଳାଷୀ ହୋଇ ରାଜ୍ୟ କାମନା କରି ଏହି ତପସ୍ୟା ବ୍ରତ ଆଚରଣ କରିଥିଲି, ଆପଣଙ୍କୁ ପ୍ରାପ୍ତ ହେବା ପାଇଁ ତପସ୍ୟା କରିଥିଲି। ତ୍ୱାଂ ପ୍ରାପ୍ତବାନ ଦେବ ମୁନିନ୍ଦ୍ର ଗୁହ୍ୟମ୍, ଯେ ଆପଣ ଦେବତା ଏବଂ ମୁନିମାନଙ୍କର ମଧ୍ୟ ଗୁହ୍ୟ ବସ୍ତୁ, ଅର୍ଥାତ୍ ଦେବତାମାନେ ଚେଷ୍ଟା କରି ମଧ୍ୟ ଆପଣଙ୍କୁ ପ୍ରାପ୍ତ ହୋଇପାରନ୍ତି ନାହିଁ, ମୁନିଋଷିମାନେ ହଜାର ହଜାର ବର୍ଷ ଧରି ତପସ୍ୟା କରି ମଧ୍ୟ ଆପଣଙ୍କର କୃପାକୁ ପ୍ରାପ୍ତ ହୋଇପାରନ୍ତି ନାହିଁ, କିନ୍ତୁ ସେପରି ଭଗବାନଙ୍କୁ ମୁଁ ମାତ୍ର ଛଅ ମାସ ମଧ୍ୟରେ ପ୍ରାପ୍ତ ହେଲି ତପସ୍ୟା ଦ୍ୱାରା, ଭକ୍ତିମୂଳକ ତପସ୍ୟା ଦ୍ୱାରା, ସାଧାରଣ ତପସ୍ୟା ନୁହେଁ। ତେଣୁ ମୁଁ ଆପଣଙ୍କୁ ପ୍ରାପ୍ତ ହେଲି, ଦେବ ମୁନିନ୍ଦ୍ର ଗୁହ୍ୟମ୍ ତ୍ୱାଂ ପ୍ରାପ୍ତବାନ ଦେବ ମୁନିନ୍ଦ୍ର ଗୁହ୍ୟମ୍ କାଚଂ ବିଚିନ୍ନନ ଅପି ଦିବ୍ୟ ରତ୍ନ। ତେଣୁ ବର୍ତ୍ତମାନ ଧ୍ରୁବ ମହାରାଜ ସେହି ରାଜ୍ୟ ଅଭିଳାଷର ଯେଉଁ କାମନା ସେ ପୋଷଣ କରିଥିଲେ, ସେହି ରାଜ୍ୟ କାମନାକୁ କାଚ ଖଣ୍ଡ ସହିତ ତୁଳନା କରୁଛନ୍ତି। ତେଣୁ ଧ୍ରୁବ ମହାରାଜ କହୁଛନ୍ତି, କାଚଂ ବିଚିନ୍ନନ, ମୁଁ କିଛି କାଚ ଖଣ୍ଡ ମାଗିବା ପାଇଁ ଆପଣଙ୍କ ନିକଟକୁ ଆସିଥିଲି, ରାଜ୍ୟ ମାଗିବା ପାଇଁ ଆପଣଙ୍କ ନିକଟକୁ ଆସିଥିଲି, କିନ୍ତୁ ତା ବଦଳରେ ମୁଁ କ'ଣ ପ୍ରାପ୍ତ ହେଲି? ଅପି ଦିବ୍ୟ ରତ୍ନ, ମୁଁ ଆପଣଙ୍କ ପରି ଦିବ୍ୟ ରତ୍ନକୁ ପ୍ରାପ୍ତ ହେଲି କାଚଖଣ୍ଡ ବଦଳରେ। ତେଣୁ ଯେଉଁ ବ୍ୟକ୍ତି ଦିବ୍ୟ ରତ୍ନକୁ ପ୍ରାପ୍ତ ହେଲା ତାର କାଚଖଣ୍ଡରେ କ'ଣ ଆଉ ଲାଭ? କାଚଂ ବିଚିନ୍ନନ ଅପି ଦିବ୍ୟ ରତ୍ନ ସ୍ୱାମୀନ କୃତାର୍ଥସ୍ମି ବରଂ ନ ଯାଚେ। ତେଣୁ ଧ୍ରୁବ ମହାରାଜ କହୁଛନ୍ତି, ହେ ସ୍ୱାମୀ, ମୁଁ ଆପଣଙ୍କ ପରି ଦିବ୍ୟ ରତ୍ନକୁ ପ୍ରାପ୍ତ ହୋଇ ବର୍ତ୍ତମାନ କୃତାର୍ଥ ହୋଇଗଲି, ତେଣୁ ହେ ପ୍ରଭୁ, ମୋର ଆଉ ବରଯାଚନା କରିବାର କୌଣସି ଆବଶ୍ୟକତା ନାହିଁ, ମୁଁ ଯେଉଁ ସ୍ଥାନବେଳା ସେ ରାଜ୍ୟ କାମନା କରି ଆସିଥିଲି, ମୋର ସେ ରାଜ୍ୟ ଆଉ ଦରକାର ନାହିଁ, ଆବଶ୍ୟକ ନାହିଁ, ମୁଁ ଆପଣଙ୍କୁ ପ୍ରାପ୍ତ ହୋଇଛି, ସବୁକିଛି ପ୍ରାପ୍ତ ହୋଇଗଲି। ତେଣୁ ଧ୍ରୁବ ମହାରାଜଙ୍କର ଯେଉଁ ଭୌତିକ କାମନା ରହିଥିଲା ସେ ଶୁଦ୍ଧ ହୋଇଗଲା, ସେ ଆଉ ଭୌତିକ କାମନା କରୁନାହାନ୍ତି ଭଗବାନଙ୍କୁ ପ୍ରାପ୍ତ। ତେଣୁ ଧ୍ରୁବ ମହାରାଜ ବର୍ତ୍ତମାନ କଣ କାମନା କରୁଛନ୍ତି? ତେଣୁ ସେ କହୁଛନ୍ତି, ହେ ପ୍ରଭୁ, ଆପଣଙ୍କ ଚରଣାର ବିନ୍ଦର ଧ୍ୟାନ ଏବଂ ଆପଣଙ୍କ ଶୁଦ୍ଧ ଭକ୍ତମାନଙ୍କ ଗହଣରେ ଆପଣଙ୍କର ଲୀଳା କଥା ଶ୍ରବଣ, ତାହା ହିଁ ମୋର ଏକମାତ୍ର କାମ୍ୟ। ଏହି କାମନା କରୁଛନ୍ତି ଯେ ମୁଁ ସବୁ ସମୟରେ କିପରି ଆପଣଙ୍କ ଚରଣାର ବିନ୍ଦର ଧ୍ୟାନ କରିପାରୁଥିବି ଏବଂ ଆପଣଙ୍କର ଶୁଦ୍ଧ ଭକ୍ତମାନଙ୍କ ଗହଣରେ ଆପଣଙ୍କର ଲୀଳା କଥା ଶ୍ରବଣ କରିପାରୁଥିବି, ତାହେଲେ ମୋର ଜୀବନ କୃତାର୍ଥ ହୋଇଯିବ। ତେଣୁ ଯୋଉମାଜ କହୁଛନ୍ତି, ଯଦି ଏପରି ସୁଖ ପ୍ରାପ୍ତ ହେବ, ଏପରି ଆନନ୍ଦ ଆପଣଙ୍କ ଶୁଦ୍ଧ ଭକ୍ତ ଗହଣରେ ଆପଣଙ୍କ କଥା ଶ୍ରବଣରେ ପ୍ରାପ୍ତ ହେବ, ତାହେଲେ ଏ ଆନନ୍ଦ ସମ୍ମୁଖରେ ବ୍ରହ୍ମାନନ୍ଦ ମଧ୍ୟ ତୁଚ୍ଛ ହୋଇଯିବ। ଯେଉଁ ଜ୍ଞାନୀମାନେ ବ୍ରହ୍ମରେ ଲୀନ ହେବା ପାଇଁ ପ୍ରୟାସ କରିଥାନ୍ତି ଏବଂ ବ୍ରହ୍ମାନନ୍ଦର କାମନା କରିଥାନ୍ତି, ସେ ବ୍ରହ୍ମାନନ୍ଦ ମଧ୍ୟ ହରିଭକ୍ତମାନଙ୍କ ଗହଣରେ ଭଗବାନଙ୍କର ଲୀଳା କଥା ଶ୍ରବଣରେ ଯେଉଁ ଆନନ୍ଦ ପ୍ରାପ୍ତ ହୋଇଥାଏ, ସେ ଆନନ୍ଦ ତୁଳନାରେ ବ୍ରହ୍ମାନନ୍ଦ ଅତି ତୁଚ୍ଛ। ତାହେଲେ ପୁଣି ସ୍ୱର୍ଗ ସୁଖର କଥା କ'ଣ କୁହାଯିବ? କାରଣ ଦେବତାମାନେ ପୁଣ୍ୟ କାର୍ଯ୍ୟ କରି ସ୍ୱର୍ଗ ଲାଭ କରିଥାନ୍ତି, ଦେବତା ପଦକୁ ପ୍ରାପ୍ତ ହୋଇଥାନ୍ତି, କିନ୍ତୁ କ୍ଷୀଣେ ପୁଣ୍ୟେ ମର୍ତ୍ତ ଲୋକଙ୍କୁ ବିଶନ୍ତି। କିନ୍ତୁ ଯେତେବେଳେ ପୁଣ୍ୟ କ୍ଷୀଣ ହୋଇଯାଏ, ସେତେବେଳେ ସେମାନେ ପୁଣି ମର୍ତ୍ତ ଲୋକକୁ ଫେରିଆସନ୍ତି। ତେଣୁ ସ୍ୱର୍ଗ ସୁଖ ମଧ୍ୟ ଅସ୍ଥାୟୀ ସୁଖ। ତେଣୁ ଏପରି ସ୍ୱର୍ଗ ସୁଖ କଥା କ'ଣ କୁହାଯିବ, ଯେଉଁଠି ବ୍ରହ୍ମ ସୁଖ ମଧ୍ୟ ତୁଚ୍ଛ, ତେଣୁ ସ୍ୱର୍ଗ ସୁଖ କଥା କ'ଣ କୁହାଯିବ? ପୁଣି ଧ୍ରୁବ ମହାରାଜ କହୁଛନ୍ତି, ଭକ୍ତି ପ୍ରଭାତାଂ ତୈମେ ପ୍ରସଙ୍ଗ ଭୂୟାତ୍ ଅନନ୍ତ ମହତାଂ ଅମଳାଶୟାନମ୍। ତେଣୁ ହେ ପ୍ରଭୁ, ମୁଁ ବର୍ତ୍ତମାନ ଏଇ ମାତ୍ର କାମନା କରୁଛି ଯେ ଆପଣଙ୍କର ଶୁଦ୍ଧ ଭକ୍ତମାନଙ୍କର ସଙ୍ଗ, ମୁଁ ଏକମାତ୍ର ଏତିକି କାମନା କରୁଛି, ଯାହାଦ୍ୱାରା ଏଇ ସଂସାର ସାଗର, ଯାହାକି ପଦଂ ପଦଂ ବିପଦଂ, ଏ ସଂସାର ସାଗରରେ ପ୍ରତି ପଦକ୍ଷେପରେ ବିପଦ ଲାଗି ରହିଛି, କୋଉ ମୁହୂର୍ତ୍ତରେ କାହାର କ'ଣ ଘଟିବ କେହି କହିପାରିବେନି। ତେଣୁ ଏହି ସଂସାର ହେଉଛି ବ୍ୟସନମ୍, ଉରୁ ବ୍ୟସନମ୍, ଏଠାରେ ବଡ଼ ବଡ଼ ବିପଦମାନ ସବୁ ରହିଛି। ଏହି ସଂସାର ସାଗରକୁ, ବିପଦପୂର୍ଣ୍ଣ ସଂସାର ସାଗରକୁ ପାର ହେବାକୁ ହେଲେ ଏକମାତ୍ର ଭଗବାନଙ୍କର ଶୁଦ୍ଧ ଭକ୍ତମାନଙ୍କର ଚରଣ ଆଶ୍ରୟ କରି ଭଗବାନଙ୍କ ଭକ୍ତିରେ ସଂଯୁକ୍ତ ହୋଇ ବ୍ୟକ୍ତି ଭବସାଗରକୁ ଅତି ସହଜରେ ପାର କରିପାରିବ। ତେଣୁ ଏପରି ଭକ୍ତମାନଙ୍କ ପାଇଁ ସଂସାର ସାଗରର ଜଳ ବତ୍ସପଦର ଜଳ ପରି ହୋଇଯାଏ। ଯେପରି ବତ୍ସପଦ ବହୁତ ଛୋଟିଆ, ସେଥିରେ ଯେତିକି ଜଳ ଧରିବ, ବାଛୁରୀର ଖୁଆରେ ଯେଉଁ ଚିହ୍ନ ହୁଏ, ମାଟିରେ ଯେଉଁ ଗର୍ତ୍ତ ହୁଏ, ସେଥିରେ ଯେତିକି ଜଳ ଧରିବ ତାକୁ ଅତିକ୍ରମ କରିବା ଅତି ସହଜ। ତେଣୁ ସଂସାର ସାଗରର ଜଳ ବତ୍ସପଦର ଜଳ ପରି ହୋଇଯିବ, ଯାହାକୁ ଅତିକ୍ରମ କରିବା ଅତି ସହଜ ହେବ। ତେଣୁ ଧ୍ରୁବ ମହାରାଜ କହୁଛନ୍ତି ଯେ ଆପଣଙ୍କ ଶୁଦ୍ଧ ଭକ୍ତମାନଙ୍କର ସଙ୍ଗ ଲାଭ କରି ତାଙ୍କର ଚରଣାରବିନ୍ଦରେ ଆଶ୍ରୟ ଗ୍ରହଣ କରି ଭକ୍ତି ଅନୁଷ୍ଠାନ କଲେ ଏହି ସଂସାର ସାଗରର ଦୂରତ୍ୱ ବ୍ୟସନ ବା ବିପଦକୁ ଅତି ସହଜରେ ମୁଁ ଅତିକ୍ରମ କରିପାରିବି। ଆପଣ ମୋତେ ଏହି କୃପା କରନ୍ତୁ, ମୋର ଆଉ କିଛି ଦରକାର ନାହିଁ, ମୋର ରାଜ୍ୟ ଦରକାର ନାହିଁ, ଧନ ସମ୍ପତ୍ତି ଦରକାର ନାହିଁ, କିଛି ଦରକାର ନାହିଁ। ତେଣୁ ଏହିପରି ଭାବରେ ନିଶ୍ଚୟ ଭବତ ଗୁଣ କଥାମୃତ ପାନମତ ଏତିକି କାମନା କରୁଛନ୍ତି ଯେ ମୁଁ କିପରି ଆପଣଙ୍କ ଶୁଦ୍ଧ ଭକ୍ତମାନଙ୍କ ମୁଖରୁ ଆପଣଙ୍କର ଲୀଳା କୀର୍ତ୍ତନ ଶ୍ରବଣ କରି ମୁଁ ମତ୍ତ ହେବି, ଆନନ୍ଦ ଅନୁଭବ କରିବି, ଆପଣଙ୍କ ଲୀଳା କଥା ଶ୍ରବଣରେ ମତ୍ତ ହେବି, ଏଇ ମାତ୍ର ମୋର ଏକମାତ୍ର କାମନା। ତେଣୁ ଏହିପରି ଭାବରେ ଯେତେବେଳେ ଧ୍ରୁବ ମହାରାଜ ପ୍ରାର୍ଥନା କଲେ ଭଗବାନଙ୍କୁ, ସେତେବେଳେ ଭଗବାନ ଧ୍ରୁବ ମହାରାଜଙ୍କ ପ୍ରାର୍ଥନାରେ ଅତ୍ୟଧିକ ସନ୍ତୁଷ୍ଟ ହୋଇ ବର୍ତ୍ତମାନ ଧ୍ରୁବ ମହାରାଜଙ୍କୁ ବରଦାନ ପ୍ରଦାନ କରୁଛନ୍ତି। ତେବେ ଭଗବାନଙ୍କର ବରଦାନ କଥା ଆମେ ଆଗାମୀକାଲି ଶ୍ରବଣ କରିବା। ହରେ କୃଷ୍ଣ।